13.
ब्रह्म उवाच अथ अथ तस्य उसतिं देवीं ऋषिकुल्यां सरस्वतीं नास्वाद्या मन्युदष्टानां तेषां आत्मा अपि अतृप्यत अथ तस्यो सतिं देवीं ऋषिकुल्यां सरस्वतीं नास्वाद्यमनुदष्टानां तेषां आत्मा प्यतृप्यत सब धन्यवाद। ब्रह्मा श्री ब्रह्मा जी उवाच कहिले अथ वर्तमान तस्य भगवान कर उसति सुंदर देवीं उज्ज्वल दीप्तिमंत ऋषिकुल्यां वेदमंत्र धारावली सरस्वतीं वाक्य वाणी न नाही आस्वाद्य श्रवण करी मन्यु क्रोध दष्टानां दष्ट तेषां तेषां ऐसे मुनिमान कर आत्मा मन अपि यद्यो अतृप्यत तृप्त अनुवाद। श्री ब्रह्मा जी कहले जदियो ऋषिगण सर्पभरी महाक्रोध विश्व द्वारा व्याप्त होते तथापि भगवान के ये प्रकार कमनीय मधुर वेदमंत्र धारावली बाणी श्रवण करी से मानकर चित्त तृप्ति लाभ कर पारा ना अर्थात से मानकर श्रवण इच्छा अधिक बुद्धि प्राप्त होगा लगला। तेणु ये ब्रह्मा देवता मान कहते जे भगवान ये जो कथा कहले एगारटी श्लोक कहले भगवान तेणु ये जो भगवान कथा ताकु बुझा एत सहज कथा नुह भगवान भगवान गोटे अर्थ गोटे शब्द रे अनेक अर्थ कही पारंती। तेणु देवता मान को ब्रह्मा कहते अथ जे एभली भाव रे तस्य उसतिं देवीं भगवान वाक्य होची वाग्देवी सरस्वती देवीं सरस्वतीं व्यासं ए भागवतम को मध्य भागवतम रे सरस्वती शक्ति रही तेणुक सुत गोस्वामी जत भागवतम कथा कहते यही भाव सरस्वती देवी को स्तुति करायण नमस्कृत्य नर चरोत्तम देवी सरस्वती व्यास तथो जय मुदीर ये प्रथम स्कंद द्वितीय अध्याय ये श्लोकटी रही ये हूँ नारायण नमस्कृत्य जो टीकार कहे गुरु नत्वा देवतादीन प्रणमती भगवान कथा कहवापी हेले सीधासलख आम भगवान कथा कहीपर ना भगवान को रूपा न भगवान विषय आम कि कथा कहीपर ना तेणु सुत गोस्वामी सौनकादि ऋषि जो प्रश्न सब पचारे से प्रश्न उत्तर देवाई भागवत प्रथम स्कंद द्वितीय अध्याय जो कथा कहवाप आरंभ कर ତେଣୁ ପ୍ରଥମେ ସେ ଗୁରୁଦେବଙ୍କୁ ପ୍ରଣାମ କରିଛନ୍ତି, ଦୁଇଟି ଶ୍ଳୋକରେ ଗୁରୁଦେବଙ୍କୁ ପ୍ରଣାମ କରିଛନ୍ତି। ତେଣୁ ଗୁରୁଦେବଙ୍କ କୃପାରୁ, ଭଗବାନ କୃପାରୁ ଆମେ ଭଗବାନ କଥା କିଛି କହିପାରିବା, ନହେଲେ ସବୁ ଭୁଲଭାଲ ହୋଇଯିବ। ତେଣୁ ଏଠି ଶ୍ରୀଧର ସ୍ୱାମୀ କହୁଛନ୍ତି, ଗୁରୁଂ ନତ୍ୱା ଦେବତାଦିନ ପ୍ରଣମତି ଦେଶାଧିକାରିତ୍ୱେନ ନର ନାରାୟଣ ଅସ୍ୟ ଅଧିଷ୍ଠାତୃ ଦେବତା। ଏ ଭାଗବତମରେ ଇଏ ହେଉଛନ୍ତି ନରନାରାୟଣ ହେଉଛନ୍ତି ଅଧିଷ୍ଠାତୃ ଦେବ, ସ୍ୱୟଂ ବିରାଜମାନ କରିଛନ୍ତି ଭାଗବତମରେ, ବାଙ୍ଗମୟୀ ମୂର୍ତ୍ତି ରୂପେ ରହିଛନ୍ତି। ଏବଂ ନରୋତ୍ତମ ଇତି ପୁରୁଷୋତ୍ତମ ଶ୍ରୀକୃଷ୍ଣସ୍ୟ ଦେବତା। ନରୋତ୍ତମ କହିଲେ ପୁରୁଷୋତ୍ତମ, ନର କହିଲେ ପୁରୁଷ, ତେଣୁ ତାଙ୍କ ଭିତରେ ଯେଉଁ ଉତ୍ତମ ସେ ହେଉଛନ୍ତି ଶ୍ରୀକୃଷ୍ଣ, ସେ ମଧ୍ୟ ଏଠିକାର ଏଥିରେ ମଧ୍ୟ ରହିଛନ୍ତି ଭାଗବତମରେ। ସ୍ୱୟଂ ଭଗବାନଙ୍କର ବାଙ୍ଗମୟୀ ମୂର୍ତ୍ତି ହେଉଛି ଶ୍ରୀମଦ୍ ଭାଗବତମ। ଏବଂ ସରସ୍ୱତୀ ହେଉଛନ୍ତି ଶକ୍ତି, ଭଗବାନଙ୍କ ଅନେକ ଶକ୍ତି ରହିଛନ୍ତି, ବିଶେଷ ଭାବରେ ସରସ୍ୱତୀ ଶକ୍ତି ଏହି ଭାଗବତମରେ ଉପସ୍ଥିତ ଅଛନ୍ତି ସରସ୍ୱତୀ। ଏବଂ ବୀଜନ୍ତୁ ପ୍ରଣବ ଜ୍ଞେୟ, ବୀଜ ଯେଉଁଭଳି ଭାବରେ ମଞ୍ଜିରୁ ବୃକ୍ଷ ହେଉଛି, ସେଭଳି ଭାବରେ ଏ ସମସ୍ତ ବୈଦିକ ଶାସ୍ତ୍ରର ସାର ଏ ଯେଉଁ ଶ୍ରୀମଦ୍ ଭାଗବତମ, ଆର ବୀଜ ବା ଆର ମଞ୍ଜି ହେଉଛନ୍ତି ପ୍ରଣବ ବା ଗାୟତ୍ରୀ ଓଂକାର। ବୀଜନ୍ତୁ ପ୍ରଣବ ଜ୍ଞେୟ ଛନ୍ଦୋତ୍ର ପ୍ରଧାନନ୍ୟ ଗାୟତ୍ରୀ ଏବ, ସାତଟି ଛନ୍ଦ ରହିଛନ୍ତି ଏବଂ ଭାଗବତମରେ ପ୍ରଧାନ ଭାବରେ ଏ ଗାୟତ୍ରୀ ଛନ୍ଦଟି ରହିଛନ୍ତି, ଯେଉଁ ଗାୟତ୍ରୀ ଛନ୍ଦରୁ ଏ ଭାଗବତମ ଆରମ୍ଭ ହୋଇଛନ୍ତି। ଧୀମହି ଧୀମହି ବୋଲି କୁହାଯାଉଛି। ତେଣୁ ଇଏ ଏଠି କୁହାଯାଉଛି ଯେ ଅଥ ତସ୍ୟ ଉଷତିଂ ଦେବୀଂ, ଉଷତିଂ ଭଗବାନଙ୍କର କଥା ବହୁତ ମନୋରମ କଥା, ଦେବୀଂ ଏ ବାକ୍ୟ ଭଗବାନଙ୍କର ବାଣୀ ହେଉଛନ୍ତି ସରସ୍ୱତୀ ଦେବୀ ବାଣୀ, ସେଥିପାଇଁ ବାଣୀ ବୋଲି କୁହାଯାଏ, ସରସ୍ୱତୀ ଦେବୀଙ୍କୁ ମଧ୍ୟ ବାଣୀ ବୋଲି କୁହାଯାଏ। ସରସ୍ୱତୀ ଦେବୀ ଭଗବାନଙ୍କର ଯେଉଁ ଜ୍ଞାନ ଶକ୍ତିର ଅବତାର, ଜ୍ଞାନ ସରସ୍ୱତୀ, ସବୁ ପ୍ରକାର ଜ୍ଞାନ ରହିଛି ସରସ୍ୱତୀ ଦେବୀଙ୍କର। ତେଣୁ ଏହି ଋଷିକୁଲ୍ୟାଂ ସରସ୍ୱତୀ, ସରସ୍ୱତୀ ଶବ୍ଦ ବ୍ୟବହାର କରାଗଲା, ଏ ହେଉଛି ଭଗବାନଙ୍କର ବାକ୍ୟ ସରସ୍ୱତୀ ଦେବୀ। ଋଷିକୁଲ୍ୟାଂ ଋଷି, ଋଷିମାନଙ୍କ ମଙ୍ଗଳ ପାଇଁ ଋଷିକୁଲ୍ୟାଂ, ବେଦମନ୍ତ୍ର ଧାରାବଳୀ ଋଷିକୁଲ୍ୟା, ଗୋଟେ ନଦୀରେ ଯେଉଁଭଳି ଭାବରେ ଜଳ ପ୍ରବାହିତ ହୁଏ ସେଇଭଳି ଭାବରେ ଭଗବାନଙ୍କ ମୁଖରୁ ଏଇ ନଦୀ ବାହାରୁଛନ୍ତି, ଋଷି ସରସ୍ୱତୀ ନଦୀ ବାହାରୁଛନ୍ତି ଭଗବାନ ମୁଖରୁ, ଭଗବାନ ପାଦପଦ୍ମରୁ ଗଙ୍ଗାଦେବୀ ବାହାରୁଛନ୍ତି। ଯେତେବେଳେ ବାମନ ଅବତାରରେ ଭଗବାନ ଆସିଥିଲେ ତାଙ୍କର ବାମ ପାଦକୁ ବଢ଼େଇ ଦେଇଥିଲେ, କାରଣ ତିନି ପାଦ ଭୂମି ମାଗିଥିଲେ ଏବଂ ସେକୁ ରାଜି ହୋଇଥିଲେ ଶୁକ୍ରାଚାର୍ଯ୍ୟଙ୍କର ବାଧା ସତ୍ତ୍ୱେ ବଳି ମହାରାଜ ତିନି ପାଦ ଭୂମି ଦେବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ, କିନ୍ତୁ ଗୋଟିଏ ପାଦ ଭୂମିରେ ଭଗବାନ ବାମପାଦରେ ସ୍ୱର୍ଗ ଉପରେ ଯେତେ ଲୋକ ରହିଛି, ସ୍ୱର୍ଗ ଲୋକ, ତାପରେ ମହତ ଲୋକ, ଜନଲୋକ, ତପଲୋକ, ଏମିତି ଅନ୍ତିମରେ ସତ୍ୟଲୋକ ପର୍ଯ୍ୟନ୍ତ ଭଗବାନ ପାଦ ବଢ଼ିଗଲା। ଏ ଭଗବାନଙ୍କର ଅଦ୍ଭୁତ କର୍ମ, ଏବଂ ସତ୍ୟଲୋକରେ ଯାଇ ରହିଗଲା ତାହା ନୁହଁ, ସତ୍ୟଲୋକ ଭେଦ କରି ଏ ବ୍ରହ୍ମାଣ୍ଡ ଭେଦ କରି ଏଇ ଭୌତିକ ଜଗତରେ ସାତଟି ଆବରଣ ରହିଛି, ଯେଉଁ ଆବରଣ ପ୍ରତ୍ୟାବରଣ ତା ପୂର୍ବ ଆବରଣ ଠାରୁ ଦଶ ଗୁଣ ଅଧିକା, ତେଣୁ ଏସବୁ ଭେଦ କରି ଚିତ୍ ଜଗତରେ ପ୍ରବେଶ କଲା ଭଗବାନ ପାଦପଦ୍ମ। ତେଣୁ ସେଇଠି ଯେଉଁ କାରଣାନବ ଜଳ ରହିଛି, କାରଣାନବ କହିଲେ କାରଣ, ସେ ହେଉଛି କଜ୍, ସବୁକିଛିର କାରଣ, ତେଣୁ ସେହି ଜଳ ଭଗବାନ ପାଦକୁ ଧୌତ କରି ଆସିଛନ୍ତି, ସେ ହେଉଛନ୍ତି ଗଙ୍ଗା ଜଳ। ତେଣୁ ଭଗବାନ ପାଦପଦ୍ମରୁ ଗଙ୍ଗା ଜଳ ବାହାରୁଛନ୍ତି, ଭଗବାନ ମୁଖପଦ୍ମରୁ ସରସ୍ୱତୀ ଜଳ ନଦୀ ବାହାରୁଛନ୍ତି ସରସ୍ୱତୀ। ନାସାଧ୍ୟ ମନ୍ୟୁ ଦଷ୍ଟାନା, ଭଗବାନ କଥା ଏତେ ଆନନ୍ଦଦାୟକ, ଯେତେ ଆସ୍ୱାଦନ କଲେ ମଧ୍ୟ ଆହୁରି ଜଣେ ଚାହିଁବ ସେ ଆସ୍ୱାଦନ କରିବା ପାଇଁ, କାରଣ ଇଏ ହେଉଛି ଟ୍ରାନ୍ସେଣ୍ଡେଣ୍ଟାଲ, ଇଏ ଭୌତିକ ଜିନିଷ ନୁହଁ, ଭୌତିକ କଥା ନୁହଁ। ଯେତେ ଶୁଣିଲେ ମଧ୍ୟ ଆହୁରି ଅଧିକରୁ ଅଧିକ ଜଣ ଶୁଣିବା ପାଇଁ ଚାହିଁବେ, କେବଳ ସେ ତୃପ୍ତ ହେବେ ନାହିଁ, ନା ସ୍ୱାଦ୍ୟ କେବଳ ତୃପ୍ତ ହେବେ ନାହିଁ। ଯେଉଁମାନେ ତୃପ୍ତ ହୋଇଯାଉଛନ୍ତି ଭଗବାନ କଥାରେ, ତାଙ୍କୁ ବୁଝିବାକୁ ପଡ଼ିବ ଯେ ସେମାନେ ଭକ୍ତିରେ ଅଗ୍ରଗତି କରିନାହାନ୍ତି। ଭଗବାନ କେତେ କଥା ଏତେ ଆନନ୍ଦମୟ, ଯେତେ ଶୁଣିଲେ ମଧ୍ୟ ଆହୁରି ଅଧିକ ଶୁଣିବା ପାଇଁ ଜଣେ ଚାହିଁବେ, ସେ କେବଳ ତୃପ୍ତି ହେବେ ନାହିଁ। ଯେଉଁଭଳି ଭାବରେ ଆମର ଇଏ ପୃଥୁ ମହାରାଜ ଭଗବାନ କଥା ଶୁଣିବାରେ ଏତେ ଆଗ୍ରହ, ସେ କହୁଛନ୍ତି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋତେ ଅୟୁତ କାରଣ ପ୍ରଦାନ କରନ୍ତୁ, ବିଧ୍ୱସ୍ତ କର୍ଣ୍ଣା ୟୁତ ଏ ସମୀ ବର, ପ୍ରଭୁ ଏତିକି କୃପା କରନ୍ତୁ। ନା କାମେନାଥ ତଦପି ଅଙ୍କୁଚିତ ନା ଯତ୍ର ଯୁଷ୍ମ ଚରଣାମ୍ବୁଜା ସବ ମହତ୍ମାନ୍ତ ହୃଦୟ ମୁଖୋଚ୍ୟୁତ ବିଧ୍ୱସ୍ତ କର୍ଣ୍ଣା ୟୁତ ଏ ସମୀ ବର, ଏଇ ବର ପ୍ରାର୍ଥନା କରୁଛନ୍ତି ପ୍ରଭୁ। ନ କାମେ ନାଥ ତଦପି ଅଙ୍କୁଚିତ, କୌଣସି କାମନା ମୋର ନାହିଁ ପ୍ରଭୁ, ତଦପି ଅଙ୍କୁଚିତ ନ ଯତ୍ର ଯୁଷ୍ମ ଚରଣାମ୍ବୁଜା ସବ, ଚରଣର ଅମ୍ବୁଜ ଇଏ ଶବ ବା ଇଏ ହେଉଛି ଅମୃତ, ଚରଣ ପାଦ ପଦ୍ମରୁ ଯେଉଁ ଆସୁଛି ଅମ୍ବୁଜ ଶବ ଯେଉଁ ଧାରା ଆସୁଛନ୍ତି ସେ ହେଉଛନ୍ତି ନ ଯତ୍ର ଯୁଷ୍ମ ଚରଣାମ୍ବୁଜା ଶବ। ମହାତ୍ମାନ୍ତ ହୃଦୟ ମୁଖଚ୍ୟୁତ, ଭଗବାନ କଥାମୃତ ପାଦ ପଦୁ ଗଳୁଛି ମକରନ୍ଦ ବୋଲି କୁହାଯାଏ, ଭଗବାନ ପାଦପଦ୍ମରୁ ମକରନ୍ଦ ଏଇ ଅମୃତ ନିର୍ଗତ ହେଉଛନ୍ତି। ତେଣୁ ଏଇ ଅମୃତକୁ ଯେଉଁମାନେ ସାଧୁମାନେ ସେମାନେ ପାନ କରୁଛନ୍ତି, ମୁଖ ମାଧ୍ୟମରେ ପାନ କରୁଛନ୍ତି ବା କର୍ଣ୍ଣ ମାଧ୍ୟମରେ ପାନ କରୁଛନ୍ତି। ମହାତ୍ମାନ୍ତ ହୃଦୟ ମୁଖଚ୍ୟୁତ, ତେଣୁ ସେଇ ଭଗବାନ କଥା ମୃତ ତାଙ୍କ ହୃଦୟ ଭିତରେ ରହିଛି, ଭଗବାନ ପାଦପଦ୍ମକୁ ଧାରଣ କରିଛନ୍ତି ସେମାନେ ସାଧୁମାନେ। ମହତ୍ତମ ଯେଉଁମାନେ ମହତ୍ତମ ବ୍ୟକ୍ତି, ମହତ୍ ବ୍ୟକ୍ତି ଯେଉଁମାନେ, ମହତ୍ ବ୍ୟକ୍ତି କିଏ ନା ଯେଉଁମାନେ ଏ ତ୍ରିଗୁଣରୁ ଉର୍ଦ୍ଧ୍ୱରେ। ମହାତ୍ମାନସ୍ତୁ ମାଂ ପାର୍ଥ ଦୈବୀ ପ୍ରକୃତି ମାଶ୍ରିତା, ଭଗବତ ଗୀତା ସପ୍ତମ ଅଧ୍ୟାୟ ଭଗବାନ କହୁଛନ୍ତି, ଯେଉଁମାନେ ମହତ୍ ବ୍ୟକ୍ତି ସେମାନେ ଦୈବୀ ପ୍ରକୃତି ମାଶ୍ରିତା। ମହାତ୍ମାନସ୍ତୁ ମାଂ ପାର୍ଥ, ତୁ ଶବ୍ଦ ବ୍ୟବହାର କରୁଛନ୍ତି ଭଗବାନ, କାହିଁକି ନା ସମସ୍ତେ ମହାତ୍ମା ନୁହନ୍ତି, ସମସ୍ତେ ଏଇ ତ୍ରିଗୁଣ ଭିତରେ ବନ୍ଦୀ ହୋଇକି ରହିଛନ୍ତି, ବନ୍ଦୀ ବଦ୍ଧ ଜୀବ ସେମାନେ, ସେମାନେ ତ୍ରିଗୁଣ ଭିତରେ ରହିଛନ୍ତି। କିନ୍ତୁ ଯେଉଁମାନେ ମହାତ୍ମା ସେମାନେ ଏଇ ତ୍ରିଗୁଣ ଭିତରେ ନଥାନ୍ତି, ସେମାନେ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ଥାନ୍ତି, ସେମାନେ ଭଗବାନଙ୍କର ଯେଉଁ ଦୈବୀ ଗୁଣ ରହିଛି, ଯେଉଁ ଅନ୍ତରଙ୍ଗା ଚିତ୍ ଶକ୍ତି ରହିଛି, ସେ ଚିତ୍ ଶକ୍ତିର ଅଧୀନରେ ଥାନ୍ତି। ମହାତ୍ମା ଅନୁଷ୍ଠାନ ପାଠ ଦୈବୀ ପ୍ରକୃତି ମାସୁଦା, ଆମେ କେମିତି ଜାଣିବା ସେମାନେ ମହାତ୍ମା ବୋଲି, ନା ଭଜନ୍ତି ଅନ୍ୟାନ୍ୟ ମନସ୍ସୁ, ସେମାନେ ତାଙ୍କର ଏକମାତ୍ର ଲକ୍ଷଣ ହେଉଛି ସେମାନେ ଭଗବାନଙ୍କର ଭଜନ କରନ୍ତି, ଅନନ୍ୟ ମନସ୍ସୁ ଅନ୍ୟ କାହାର ଭଜନ କରନ୍ତିନି, କେବଳ ଭଗବାନଙ୍କର ହିଁ ଭଜନ କରନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଭଜନ୍ତି ଅନ୍ୟାନ୍ୟ ମନସ୍ସୁ ଜ୍ଞାତ୍ୱା ଭୂତାଦିମବ୍ୟୟମ, ଏସବୁ କିଛି ଭୂତାଦି ଯାହା ସବୁ ରହିଛି ଇଏ ହେଉଛି ଭଗବାନଙ୍କର ଅଂଶ ଅବ୍ୟୟ, ସେ ଭଗବାନ ସେ ସବୁ ଅବ୍ୟୟ, ସେମାନେ ଭଗବାନଙ୍କଠାରୁ ସବୁ ଆସିଛନ୍ତି। ତେଣୁ ପ୍ରାର୍ଥନା କରୁଛନ୍ତି ପୃଥୁ ମହାରାଜ ଯେ ମହାତ୍ମାନ୍ତ ହୃଦୟ ମୁଖଚିତ, ତାଙ୍କ ହୃଦୟରୁ ଭଗବାନ କଥା ଯେଉଁ ଆସୁଛି, ତାଙ୍କ ମୁଖ ଦେଇକରି ଆସୁଛି, ତେଣୁ ସେଇ କଥା ଶୁଣିବା ପାଇଁ ବିଧ୍ୱସ୍ତ କର୍ଣ୍ଣାୟୁତ, ମୋତେ ଅୟୁତ କର୍ଣ୍ଣ ଦିଅନ୍ତୁ, 10,000 କର୍ଣ୍ଣ ପ୍ରଦାନ କରନ୍ତୁ, ଏ ସମୟ ବର, ଏ ମୁଁ ବର ପ୍ରାର୍ଥନା କରୁଛି ଆପଣଙ୍କୁ। ତେଣୁ ଭଗବାନ କଥା ଏତେ ଆନନ୍ଦମୟ, ଯେତେ ଜଣେ ଶୁଣିଲେ ମଧ୍ୟ ସେ କେବେ ହେଲେ ତୃପ୍ତି ହେବ ନାହିଁ। ଜଣେ ତୃପ୍ତି କିଭଳି ହୁଏ ନା, ତିନୋଟି କାରଣରୁ ତୃପ୍ତ ହୁଅନ୍ତି, ତିନୋଟି କାରଣରୁ, ଭୌତିକ ପଦାର୍ଥ ଯାହା ସବୁ ଅଛି ତା ଦେହରେ ଜଣେ ତୃପ୍ତ ହୋଇଯାଏ, କାରଣ ତିନୋଟି ରହିଛି ତା'ର ସେଥିପାଇଁ କାରଣ। ଗୋଟିଏ କାରଣ ହେଉଛି ଆମର ଉଦର ଭରଣ ହୋଇଗଲା, ଆମେ ଖାଦ୍ୟ ଗ୍ରହଣ କରୁଛେ, ପେଟ ପୁରିଗଲେ ଆଉ ଖାଇବା ପାଇଁ ଇଚ୍ଛା ହେବ ନାହିଁ, ଇଏ ଗୋଟେ କାରଣ। ଦ୍ୱିତୀୟ କାରଣ ହେଉଛି ସ୍ୱାଦ ଅଭାବ ନେବା, ରସ ଅଜ୍ଞାନ ନେବା। ଆମେ ଯଦି ରସ ବିଷୟରେ ଜ୍ଞାନ ନାହିଁ, ଏ ଉନ୍ନତ ରସ ବୋଲି ଜାଣିନେ, ତେଣୁ ଆମର ତୃପ୍ତି ଆସିଯିବ, ଆମେ ଚାହିଁବା ନାହିଁ। ଆଉ ତୃତୀୟ କାରଣ ହେଉଛି ସ୍ୱାଦୁ ବିଶେଷାଦ ଅଭାବାଦ ବା, ଯଦି ଏମିତି ଜରଫର ହେଇଯାଇଛି ଆଉ ସ୍ୱାଦୁ ରହୁନି, ଜିଭରେ ଯେଉଁ ସ୍ୱାଦ ରହୁନି, ତେଣୁ ଯେତେ ଭଲ ଜିନିଷ ହେଲେ ମୋତେ ଖାଇବାକୁ ଭଲ ଲାଗିବ ନାହିଁ, ତେଣୁ ଜଣେ ତୃପ୍ତ ହେଇଯିବ ନା, ଆଉ ଦରକାର ନାହିଁ ଆମର। ଏଇଭଳି ଭାବରେ ଏଇ ତିନୋଟି କାରଣ ରହିଛି, କିନ୍ତୁ ପରମାର୍ଥିକ ଯେଉଁ ବସ୍ତୁ ସବୁ ରହିଛି ତା ଦେହରେ ଏଇ ତିନୋଟି କାରଣ ନଥାଏ। ସେ କଥା କହୁଛନ୍ତି ସୌନକାଦି ଋଷିମାନେ ଯେ ବୟଂ ତୂନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ ଯତ୍ ଶୁଣତାଂ ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ। ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ 19 ଶ୍ଳୋକରେ ଏ କଥାଟି କହିଛନ୍ତି ସୌନକାଦି ଋଷିମାନେ କହୁଛନ୍ତି ବୟଂ ତୂନ ବିତୃପ୍ୟାମ। 88,000 ଋତୁ ସେଇଠି ରହିଛନ୍ତି, ଶ୍ରବଣ କରୁଛନ୍ତି, 7 ଦିନ ଧରି ଶ୍ରବଣ କରୁଛନ୍ତି ଭଗବାନ କଥା, ତେଣୁ ସେମାନେ ତୃପ୍ତ ହେଉନାହାନ୍ତି। ସେମାନେ ବୟଂ ତୁ ନ ତୁ ବିତୃପ୍ୟାମ, ତା ପୂର୍ବରୁ ସେମାନେ ଯଜ୍ଞ କରିଥିଲେ, 1,000 ବର୍ଷ ଧରି ଯଜ୍ଞ କରିବା ପାଇଁ ଆୟୋଜନ କରିଥିଲେ, କିନ୍ତୁ ସେଥିରେ ସେମାନେ ତୃପ୍ତ ହୋଇଗଲେ, ଯଜ୍ଞକୁ ବନ୍ଦ କରିଦେଲେ, ମଝିରୁ ବନ୍ଦ କରିଦେଲେ, ତୃପ୍ତ ହୋଇଗଲେ ସେମାନେ। କିନ୍ତୁ ଭଗବାନ କଥା ଏଭଳି ଯେ ସେମାନେ ତୃପ୍ତ ହୋଇପାରୁନାହାନ୍ତି, ତେଣୁ ସେ ସୌନକାଦି ଋଷିଙ୍କୁ ସୌନକାଦି ଋଷି ସୁତ ଗୋସ୍ୱାମୀ କହୁଛନ୍ତି ବୟଂ ତୂନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ। ଭଗବାନଙ୍କର ଉଦ୍ଗତ ତମଜସ୍ୟ, ଏ ତମଗୁଣ ରଜଗୁଣର ଉର୍ଦ୍ଧ୍ୱରେ ଭଗବାନ କଥା, ଶୁଦ୍ଧ ସତ୍ତ୍ୱ କଥା, ଶୁଦ୍ଧ ସତ୍ତ୍ୱସ୍ତରର କଥା, ଭଗବାନଙ୍କ ବିକ୍ରମ, ଭଗବାନଙ୍କ ଅଦ୍ଭୁତ କର୍ମ, ବିଶେଷ କର୍ମ ଜନ୍ମ କର୍ମ ତେମେ ଦିବ୍ୟମ, ଭଗବାନଙ୍କ କର୍ମ ହେଉଛି ଦିବ୍ୟ, ତେଣୁ ଏଇ ବିକ୍ରମ ଯେଉଁ ରହିଛି, ଯେଉଁ କାର୍ଯ୍ୟ କରୁଛନ୍ତି ଭଗବାନ, ସେ କାର୍ଯ୍ୟ ଶୁଣିବାରେ ଜଣେ ତୃପ୍ତ ହୋଇପାରିବେ ନାହିଁ। ବୟଂ ତୂନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ, ଯତ୍ ଶୁଣନ୍ତା ଯାହାକୁ ଶୁଣିବା ମାତ୍ରକେ ସ୍ୱାଦୁ ସ୍ୱାଦ ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ। ରସ ରସ ପ୍ରାପ୍ତ ହେଉଛନ୍ତି, ଇଏ ହେଉଛି ପ୍ରକୃତ ରସ, ଦିବ୍ୟ ରସ। ଭୌତିକ ଜଗତ ହେଉଛି ପ୍ରାକୃତିକ ରସ, ପ୍ରାକୃତ ରସ ଯେଉଁ ରସରେ ଜଣେ ଆଦ୍ୟନ୍ତବନ୍ତ, ଯେଉଁ ରସ କିଛି ଆନନ୍ଦ ଜଣେ ପ୍ରାପ୍ତ ହେଉଛନ୍ତି, ଯେଉଁ ଇଏର ଆଦି ଅଛି ତେଣୁ ଅନ୍ତ ମଧ୍ୟ ଅଛି, କିନ୍ତୁ ଇଏ ଯେଉଁ ଦିବ୍ୟ ରସ ଆର ଆଦି ନାହିଁ କି ଅନ୍ତ ନାହିଁ, ଇଏ ବଢ଼ି ବଢ଼ିକା ଯାଉଥିବ ତା'ର ରସର ସ୍ୱାଦ। ତେଣୁ ଗୋଟେ ଭୟଂ ତୂନ ବିତୃପ୍ୟା ଆମ ଉତ୍ତମ ଶୁଣନ୍ତା ରସ ଜ୍ଞାନ, ଭଗବାନ କଥା ଶୁଣିଲେ ଜ୍ଞାନ ପ୍ରାପ୍ତ ହେବେ, ଜଣେ ଜ୍ଞାନ ଆସିବ। ଅଜ୍ଞାନ ଭିତରେ ଭୌତିକ ଜଗତ ସମସ୍ତେ ରହିଛନ୍ତି ଅଜ୍ଞାନ, ସେଥିପାଇଁ ବେଦରେ କୁହାଯାଇଛି ତମସୋମା ଜ୍ୟୋତିର୍ଗମୟ, ଅଜ୍ଞାନରେ ରୁହ ନା, ଜ୍ଞାନକୁ ଆସ, ଜ୍ଞାନ ରୂପ କାଳକୁ ଆସ। ତେଣୁ ଭଗବାନ କଥା ଶୁଣିଲେ ଜଣେ ଜ୍ଞାନ ପ୍ରାପ୍ତ ହେବ, ଏବଂ ସ୍ୱାଦୁ ସେ ସ୍ୱାଦୁ ପ୍ରାପ୍ତ ହେବ, ଯତ୍ ଶୁଣନ୍ତା ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ। ପ୍ରତି ପଦରେ ଯେତେ ଭଗବାନ କଥା ଶ୍ରବଣ କରୁଥିବେ ସେତେ ତାଙ୍କୁ ଆନନ୍ଦ ଲାଗୁଥିବ, ସେ ସ୍ୱାଦୁ ସେମାନେ ପ୍ରାପ୍ତ ହେଉଥିବେ। ତେଣୁ ପ୍ରଭୁପାଦ ମହାରାଜ ଏ ଶ୍ଳୋକ ଭାଷାରେ କହୁଛନ୍ତି ଯେ ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର୍ ଇଜ୍ ଏଭବ୍ ମୋଡ୍ ଅଫ୍ ଡାର୍କନେସ୍। ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର୍ ଯେଉଁ ଏଇ ଯେଉଁ ପରମାର୍ଥିକ ସାହିତ୍ୟ ସବୁ ରହିଛି, ଆମ ଶ୍ରୀଚନ୍ଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି ଯଦି ବିଶ୍ୱ ଲାଇବ୍ରେରୀରୁ ସବୁକିଛି ଗ୍ରନ୍ଥ ହଜିଯାଏ କିଛି ଅସୁବିଧା ନାହିଁ, ନଷ୍ଟ ହୋଇଗଲେ କିଛି ଚିନ୍ତା ନାହିଁ, ଯଦି ଭାଗବତମ ଅଛନ୍ତି ତାହେଲେ ସବୁକିଛି ଆଉ ଅସୁବିଧା କିଛି ନାହିଁ, ଭାଗବତମ ଏଭଳି ଗ୍ରନ୍ଥ। ତେଣୁ ଏଇ ଯେଉଁ ପରମାର୍ଥିକ ଗ୍ରନ୍ଥ ସାହିତ୍ୟ ସବୁ ରହିଛନ୍ତି ଏଇଟାକୁ ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର୍ ଇଜ୍ ବିୟଣ୍ଡ ମୋଡ୍ ଅଫ୍ ଡାର୍କନେସ୍। ଏ ପରମାର୍ଥିକ ସବୁ ଯେଉଁ ସାହିତ୍ୟ ଗ୍ରନ୍ଥ ସବୁ ରହିଛନ୍ତି ଏ ଭୌତିକ ଜଗତର ଯେଉଁ ଗୁଣ ରହିଛି ଏହାର ଗୁଣରୁ ଉର୍ଦ୍ଧ୍ୱରେ, ଏବଂ ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍, ତା'ର ଯେଉଁ ଆଲୋକ ରହିଛି ତା'ର ଆଲୋକ ଅଧିକରୁ ଅଧିକ ହୋଇଚାଲୁଥିବ, ୱିଥ୍ ପ୍ରୋଗ୍ରେସିଭ୍ ରିଡ଼ିଂ ଆଣ୍ଡ ରିଏଲାଇଜେସନ୍ ଅଫ୍ ଟ୍ରାନ୍ସେଣ୍ଡେଣ୍ଟାଲ ସବଜେକ୍ଟ ମ୍ୟାଟର୍। ଆମେ ଯେତେ ଅଧ୍ୟୟନ କରୁଥିବା ସେତେ ଆମକୁ ଅଧିକ ଅନୁଭୂତି ଆସୁଥିବ, ଅଧିକ ଜ୍ଞାନ ପ୍ରାପ୍ତ ହେଉଥିବ, ପ୍ରୋଗ୍ରେସିଭ୍ ରିଡ଼ିଙ୍ଗ ଆଣ୍ଡ ରିଏଲାଇଜେସନ୍, ଏବଂ ରିଏଲାଇଜେସନ୍ ଆସୁଥିବ, ଅନୁଭୂତି ମଧ୍ୟ ଆସୁଥିବ, ଭଗବତ ଅନୁଭୂତି ଆସୁଥିବ, ନୂତନ ନୂତନ ଅନୁଭୂତି ସବୁ ଆସୁଥିବ। ତେଣୁ ଏଇଭଳି ଭାବରେ ଭାଗବତମରେ ମଧ୍ୟ ବର୍ଣ୍ଣନା କରାଯାଇଛି ତୃତୀୟ ସ୍କନ୍ଧରେ, ଯେ ଏଇ ଯେଉଁ ଭଗବାନ କଥା ଜଣେ ଶୁଣୁଛନ୍ତି, ଶାଶ୍ୱତ ଦାନା ଯେଉଁମାନେ ଶ୍ରବଣ କରୁଛନ୍ତି, ଭଗବାନ କଥା ଯେଉଁ ଶ୍ରବଣ କରୁଛନ୍ତି, ସେ କ'ଣ ହେଉଛି ନା ପଞ୍ଚମଧ୍ୟାୟ ତେର ଶ୍ଳୋକରେ ଏଇଟା କୁହାଯାଏ, ତୃତୀୟ ସ୍କନ୍ଧ ପଞ୍ଚମଧ୍ୟାୟ ତେର ଶ୍ଳୋକରେ ଏଇଟା କୁହାହେଉଛି ଯେ ଶାଶ୍ୱତ ଦାନା ବିବର୍ତ୍ତମାନ। ଏ ଶ୍ରଦ୍ଧା ଯେଉଁ ଆନନ୍ଦ ଜଣେ ପ୍ରାପ୍ତ ହେଉଛି, ଏ ବଢ଼ି ବଢ଼ିକା ଯାଉଥିବ ଭଗବାନ କଥା ଶ୍ରବଣ କଲା ମାତ୍ରେ, ବା ଭଗବାନଙ୍କ ଉପରେ ବିଶ୍ୱାସ ଅଧିକା ହୋଇ ଏକା ଯାଉଥିବ, ବିବର୍ଦ୍ଧମାନ। ଏବଂ ବିରକ୍ତ୍ର ମନ୍ୟତ୍ର କରୋତି ପୁଂସ, ଯେଉଁ ଭୌତିକ ଜଗତ ପ୍ରତି ଯେଉଁ ଆସକ୍ତି ରହିଛି, ସେ ଆସକ୍ତିରୁ ଜଣେ ମୁକ୍ତ ହେବ ଭଗବାନ କଥା ଶୁଣିବା ମାତ୍ରେ। ଏସବୁ ଫଳ ସବୁ ରହିଛି, ଶାଶ୍ୱତ ଧାନସ୍ୟ ବିବର୍ଦ୍ଧମାନ ବିରକ୍ତି ମନତ୍ର କରୋତି ପୁଂସ ହରେ ପଦାନ ସ୍ମୃତି ନିର୍ବୃତ୍ୟ। ଭଗବାନ ପାଦ ପଦ୍ମରେ ଏ ଯେଉଁ କଥା ଶ୍ରବଣ କରିବା ମାତ୍ରେ ନିର୍ବୃତ ଆନନ୍ଦ ତାଙ୍କର ବଢ଼ି ବଢ଼ିକା ଯାଉଥିବ, ନିର୍ବୃତ୍ୟ। ଏବଂ ସମସ୍ତ ଦୁଃଖ ପୟମାସୁ ଧତ୍ତେ, ସମସ୍ତ ଦୁଃଖ ଖୁବ୍ ଶୀଘ୍ର ଆସୁ, ଖୁବ୍ ଶୀଘ୍ର ନଷ୍ଟ ହୋଇଯିବ। ଦୁଃଖରୁ ନିବୃତ୍ତି ହେବା ପାଇଁ ଜଣେ ଏ ଭକ୍ତି କରିବେ। ତେଣୁ ଏ ଶ୍ଳୋକର ଭାଷାରେ ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ଯେ, ଯେଉଁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ, ହରିକଥାୟାଂ ମତି ପ୍ରବେଶସ୍ୟ ଫଳଂ ଅଧିକାର ବେଦେନ ଆହ। ଭଗବାନ କଥା ଯେତେବେଳେ କର୍ଣ୍ଣରେ ପ୍ରବେଶ କରୁଛି, ସେ କିଭଳି ହରିକଥା, କ'ଣ ତା'ର ଲକ୍ଷଣ କ'ଣ ନା, ସା ହରିକଥା ଶ୍ରଦ୍ଧାନସ୍ୟ, ହରିକଥାରେ ଯେଉଁମାନେ ଶ୍ରଦ୍ଧାଧାନ ବା ଯେଉଁମାନଙ୍କ ବିଶ୍ୱାସ ରହିଛି, ସେମାନଙ୍କର ହରିକଥା ମେବ ପରମ ପୁରୁଷାର୍ଥ ବୁଦ୍ଧିଆ ବିଶ୍ୱଶୁଦ୍ଧ ଶୁଦ୍ଧ ଭକ୍ତି ମିତ୍ୟର୍ଥ। ହରିକଥାରେ ସେମାନଙ୍କର ବିଶ୍ୱାସ ରହିଛି, ତେଣୁ ସେମାନେ ପରମ ପୁରୁଷାର୍ଥ, ଏଇ କଥା ମାଧ୍ୟମରେ ପରମ ପୁରୁଷାର୍ଥ ପ୍ରେମ ପ୍ରାପ୍ତ ହୋଇପାରିବେ, ଏଇ ବୁଦ୍ଧି ତାଙ୍କର ରହିଛି, ତେଣୁ ଶୁଦ୍ଧ ଭକ୍ତି ସେମାନେ ପ୍ରାପ୍ତ ହୁଅନ୍ତି। ଶାଶ୍ୱତଧାନ ସ୍ୱବିବର୍ଦ୍ଧମାନ ବିରକ୍ତି ମନତୃ କରୋତି ପୁଂସ ହରେ ପଦାନ ସ୍ମୃତି ନିର୍ବୃତ୍ୟ ସମସ୍ତ ଦୁଃଖ ପୟମାସୁ ଧତ୍ତେ, ସମସ୍ତ ଦୁଃଖ ଖୁବ୍ ଶୀଘ୍ର ନଷ୍ଟ ହୋଇଯାଉଛି। ତେଣୁ ଯେଉଁମାନେ ଭଗବାନ କଥା ଶ୍ରବଣ କରୁଛନ୍ତି, ସେମାନେ କେବେ କହିବେ ନାହିଁ ଯେ, ପ୍ରକୃତରେ ଯେଉଁମାନେ ଶ୍ରଦ୍ଧାନା ରହିଛନ୍ତି, ଯେଉଁମାନେ ଶ୍ରଦ୍ଧା ରହିଛି, ବିଶ୍ୱାସ ରହିଛି, ସେମାନେ ଭଗବାନ କଥାରେ ବିଶ୍ୱାସ ରହିଛି, ସେମାନେ ଅଧିକରୁ ଅଧିକା କଥା ଶୁଣିବା ପାଇଁ ଚାହିଁବେ। ଅର୍ଜୁନଙ୍କ ମଧ୍ୟ ସେଇ କଥା, ସେଇ ଅବସ୍ଥା ହେଇଛି ଅର୍ଜୁନଙ୍କର। ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି, ପ୍ରଭୁ ଆପଣଙ୍କର ଭୂୟ କଥୟ ତୃପ୍ତି ଶୁଣନ୍ତୁ ନାସ୍ମି ଅମୃତମ୍। ଆପଣଙ୍କର ଏଇ ଯେଉଁ ବିଭୂତି ସବୁ ରହିଛି, ବିଭୂତି ସପ୍ତମ ଅଧ୍ୟାୟରୁ ଭଗବାନ ତାଙ୍କର ବିଭୂତି ବିଷୟରେ କହି ଚାଲିଛନ୍ତି, କିନ୍ତୁ ଦଶମ ଅଧ୍ୟାୟରେ ଅର୍ଜୁନ କହୁଛନ୍ତି, ପ୍ରଭୁ ଏ ଯେଉଁ ଭୂୟ କଥୟ ତୃପ୍ତି, ଏଇ ଯେଉଁ ଆପଣଙ୍କର ବିଭୂତି ସବୁ ରହିଛନ୍ତି, ଏଇଟାକୁ ଆହୁରି ଅଧିକ କୁହନ୍ତୁ, ଶୁଣନ୍ତୁ ନାସ୍ତିମେ ଅମୃତମ୍, ମୋର ତୃପ୍ତି ଆସୁନାହିଁ ଏ କଥା ଶୁଣିବାରେ, ଆହୁରି ଶୁଣିବା ପାଇଁ ମୁଁ ଚାହୁଁଛି। ସେ କହୁଛନ୍ତି, ଅର୍ଜୁନ କହୁଛନ୍ତି ଯେ, ବିସ୍ତରେଣାତ୍ମନ ଯୋଗ ବିଭୂତିଂଚ ଜନାର୍ଦ୍ଦନ, ଆପଣଙ୍କର ଯେଉଁ ବିଭୂତି ଯୋଗ ବିଷୟରେ କହୁଛନ୍ତି, ଏଇଟାକୁ ବିସ୍ତାର ଭାବରେ କୁହନ୍ତୁ। ଭୂୟ କଥୟ ତୃପ୍ତି, ଆହୁରି କୁହନ୍ତୁ, ଆମେ ମୁଁ ତୃପ୍ତି ପାଇପାରୁନାହିଁ, ଶୁଣନ୍ତୁ ନାସ୍ତିମେ ଅମୃତମ୍, ଇଏ ହେଉଛି କଥା ଅମୃତମ୍, ତବ କଥା ଅମୃତମ୍ ତପ୍ତ ଜୀବନମ୍ କବିବି ରୀଡ଼ିତମ୍ କର୍ମସାପହମ୍ ଶ୍ରବଣ ମଙ୍ଗଳମ୍ ଶ୍ରୀମଦ ଆତତମ୍ ଭୁବି ଗୁଣନ୍ତିତେ ଭୂରିତା ଜନା। ଭଗବାନ କଥା ଅମୃତ ଯେଉଁମାନେ ପାନ କରୁଛନ୍ତି, ଇଏ ହେଉଛି ପ୍ରକୃତ ଅମୃତ। ଭୌତିକ ଜଗତରେ ସବୁକିଛି ମୃତ, ସବୁକିଛି ନଷ୍ଟ ହୋଇଯାଉଛି, କିନ୍ତୁ ଭଗବାନଙ୍କର ସମ୍ବନ୍ଧୀୟ ସବୁକିଛି ହେଉଛି ଅମୃତ। ତେବ କଥା ଅମୃତମ ଗୋପୀମାନେ କହୁଛନ୍ତି, ଭଗବାନଙ୍କ ବିରହରେ ଭଗବାନଙ୍କୁ ସେ ଯେଉଁ ଗାନ କରୁଛନ୍ତି, ଭଗବାନ କଥା ଗାନ କରୁଛନ୍ତି, ଆଦ୍ୱାରା ସେ ଭଗବାନଙ୍କର ସଙ୍ଗ ପ୍ରାପ୍ତ ହେଉଛନ୍ତି, ବିରହରେ ଭଗବାନଙ୍କର ସୁଖ ପ୍ରାପ୍ତ ହେଉଛନ୍ତି, ଅଧିକ ଆନନ୍ଦ ପ୍ରାପ୍ତ ହେଉଛନ୍ତି ବିରହରେ। ମିଳନରେ ଯେତିକି ଜଣେ ଆନନ୍ଦ ପ୍ରାପ୍ତ ନ ହୁଏ, ବିରହରେ ସେ ଅଧିକ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ସେଥିପାଇଁ ଆମର ଏ ଯେଉଁ ଧାରା, ଇଏ ହେଉଛି ବିପ୍ରଲମ୍ବ ଧାରା। ବିରହରେ ଭଗବାନ ପାଇଁ ପ୍ରାର୍ଥନା କରାଯାଉଛି ବା ଭଗବାନଙ୍କର ନାମ ଉଚ୍ଚାରଣ କରାଯାଉଛି ବିରହରେ। ପ୍ରଭୁ, କେବେ ଆମେ ଆପଣଙ୍କର ସେବାରେ ନିଯୁକ୍ତ ହେବୁ? ଏ ମହାମନ୍ତ୍ରର ଅର୍ଥ ହେଉଛି ଏହା। ହରେ ବୋଲି ରାଧାରାଣୀ ଭଗବାନଙ୍କର ଶକ୍ତି, ତାଙ୍କୁ ସମ୍ବୋଧନରେ ହରେ ବୋଲି କୁହାଯାଉଛି। ଏ ହରେ, ଆପଣ କୃପା କରନ୍ତୁ, ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ହେଉ। କୃଷ୍ଣ ରାମ ଏ ଭଗବାନଙ୍କର ସେବାରେ ଆମେ ନିଯୁକ୍ତ ରହୁ। ଇଏ ପ୍ରାର୍ଥନାର, ଏ ମହାମନ୍ତ୍ରର ଅନେକ ଅର୍ଥ ରହିଛି, ଇଏ ଗୋଟିଏ ମୁଖ୍ୟ ଅର୍ଥ। ତେଣୁ ଯେଉଁମାନେ ଭଗବାନ କଥା ଶ୍ରବଣ କରନ୍ତି, ତବ କଥା ଅମୃତମ, ଗୋପୀମାନେ କହୁଛନ୍ତି ଭଗବାନ କଥା ହେଉଛି ଅମୃତ, ସେମାନେ ଏଇ ଅମୃତକୁ ପ୍ରଦାନ କରୁଛନ୍ତି ଆମମାନଙ୍କୁ। ଗୋପୀମାନେ ଆମର ଇଏ କହିଛନ୍ତି, ଉଦ୍ଧବ କହୁଛନ୍ତି, ଏ ଗୋପୀମାନଙ୍କର ଯେଉଁ ମୁଖରୁ ଯେଉଁ କଥା ବାହାରୁଛି ଭଗବାନ କଥା, ଏ ପୁନାଦି ଭୁବନ ତ୍ରୟମ ଦଶମ ସ୍କନ୍ଧ 47 ଅଧ୍ୟାୟରେ କହିଛନ୍ତି ସେଇଟା, ଯେ ଏ ଗୋପୀମାନଙ୍କର ଯେଉଁ କଥା, ବନ୍ଦେ ନନ୍ଦ ବ୍ରଜ ସ୍ତ୍ରୀଣା, ନନ୍ଦ ବ୍ରଜ ସ୍ତ୍ରୀମାନଙ୍କର ତାଙ୍କର ପାଦପଦ୍ମର ଧୂଳିକୁ ରେଣୁକୁ ବନ୍ଦନା କରୁଛନ୍ତି। କିଏ? ଉଦ୍ଧବ। ବନ୍ଦେ ନନ୍ଦ ବ୍ରଜ ସ୍ତ୍ରୀଣା ପାଦ ରେଣୁ ଅବିକ୍ଷଣ ସହ, ଗୋଟିଏ ଥର ପାଇଁ ବନ୍ଦନା କରୁନାହାନ୍ତି, ଅବିକ୍ଷଣ ସହ ସବୁବେଳ ପାଇଁ ବନ୍ଦନା କରୁଛନ୍ତି। କାହିଁକି ନା ଯାସାଂ ହରି କଥୋଦ୍ଗୀତମ, ଯାହାଙ୍କର ତାଙ୍କର ମୁଖରୁ ଏଇ ହରିଙ୍କର କଥା ଆସୁଛି, ହରି କଥୋଦ୍ଗୀତମ ପୁନାତି ଭୁବନ ତ୍ରୟମ, ତିନି ଭୁବନକୁ ପବିତ୍ର କରିଦେଉଛି ସେ କଥା, ଭଗବାନ କଥା। ତେଣୁ ଗୋପୀମାନେ କହୁଛନ୍ତି, ତବ କଥା ଅମୃତମ, ଭଗବାନ କଥା ହେଉଛି ଅମୃତ। ଆମେ ତପ୍ତ ଜୀବନ ଏ ଭୌତିକ ଜଗତରେ ତ୍ରିତାପରେ ଦଗ୍ଧୀଭୂତ ହେଉଛେ, ଖରାରେ ବହୁତ ଭୀଷଣ ଗରମ ହେଉଛି, ଆମେ ଆଉ ରହିପାରୁନେ, ଏତେ ଇଏ ଗୋଟେ ତାପ, ତ୍ରିତାପ ଇଏ ହେଉଛି ଆଦି ଦୈବିକ ତାପ, ଦେବତାମାନଙ୍କ ଦ୍ୱାରା ତାପ ଦିଆଯାଉଛି, ସେଭଳି ଭାବେ ଆଦି ଭୌତିକ ତାପ ରହିଛି, ଅନ୍ୟ ଜୀବମାନଙ୍କଠାରୁ ଆମେ ପ୍ରାପ୍ତ ହେଉଛେ, ଏବଂ ଆଧ୍ୟାତ୍ମିକ ଆମ ଶରୀର ଏବଂ ମନ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ତାପ ରହିଛି, ବିଭିନ୍ନ ରୋଗ, ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ଏସବୁ ରହିଛି। ଏ ତ୍ରିତାପରେ ଆମେ ଦଗ୍ଧୀଭୂତ ହେଉଛେ, କିନ୍ତୁ ଏ ତ୍ରିତାପରୁ ମୁକ୍ତ ହେବା ପାଇଁ ଏ ଅମୃତ ଯେଉଁ ଦରକାର, ଇଏ ହେଉଛି ଭଗବାନ କଥା ଅମୃତ। ତବ କଥା ଅମୃତମ ତପ୍ତ ଜୀବନ କବି ବି ରୀଡ଼ିତମ କଳ୍ମସାପହମ, କବି ବି ବିଦ୍ୱାନ ବ୍ୟକ୍ତିମାନେ ଏହିସବୁ ଭଗବାନ କଥାକୁ ରଚନା କରିଛନ୍ତି। ବିଦ୍ୱାନ ଚକ୍ରେ ସାତତ ସଂଗୀତାମ, ଏ ଭାଗବତମ ଚନ୍ଦ୍ର ଜଣେ ବିଦ୍ୱାନ କବି ରଚନା କରିଛନ୍ତି, ଯିଏ ବ୍ୟାସଦେବ। ଲୋକମାନେ ଜାଣିନାହାନ୍ତି, ସେମାନେ ତ୍ରିତାପରେ ଦଗ୍ଧୀଭୂତ କାହିଁକି କହୁଛନ୍ତି ସେମାନେ ଜାଣିନାହାନ୍ତି, ସେମାନେ ଭାବୁଛନ୍ତି ଆମେ ଏଇ ତ୍ରିତାପରେ ଦଗ୍ଧୀଭୂତ ହେଉଛୁ, ଅନ୍ୟ କିଛି ଉପାୟ ନାହିଁ ବୋଲି ଭାବୁଛନ୍ତି ସେମାନେ, ତା ଭିତରେ ସନ୍ଧାନ କରୁନାହାନ୍ତି। ଅନର୍ଥ ଉପଶମ ସାକ୍ଷାତ ଭକ୍ତିଯୋଗ ମଧ୍ୟ ଯେ ଲୋକ ସହ ଜାଣନ୍ତି ବିଦ୍ୱାନ ଚକ୍ରେ ସାତତ ସଂଗୀତାମ, ଏ ବ୍ୟାସଦେବ ଯେତେବେଳେ ଭଗବାନଙ୍କର ଧ୍ୟାନ କରୁଥିଲେ ସେତେବେଳେ ଏଇଟାକୁ ସେ ଦର୍ଶନ କଲେ। ଭକ୍ତିଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ, ଭକ୍ତିଯୋଗରେ ଯେତେବେଳେ ଭଗବାନ ଧ୍ୟାନ କରୁଥିଲେ ତାଙ୍କ ହୃଦୟ ଶୁଦ୍ଧ ହୋଇଗଲା, ତେଣୁ ସେହି ଶୁଦ୍ଧ ହୃଦୟରେ ସେ ଭଗବାନ ଦର୍ଶନ କଲେ। କିଭଳି ଦର୍ଶନ କଲେ ନା, ଅପଶ୍ୟତ ପୁରୁଷଂ ପୂର୍ଣ୍ଣଂ ମାୟାଂ ଚ ତତ୍ପାଶ୍ରୟମ୍, ପୂର୍ଣ୍ଣ ପୁରୁଷ ଯିଏକି କୃଷ୍ଣ ତାଙ୍କୁ ଦର୍ଶନ କଲେ ହୃଦୟ ଭିତରେ। କିଭଳି ଦର୍ଶନ କଲେ ନା, ମାୟାଂ ତ ତତ୍ପାଶ୍ରୟମ୍, ମାୟାଦେବୀ ଯେଉଁ ତ୍ରିଗୁଣାତ୍ମିକ ମାୟା ଯେଉଁ ରହିଛନ୍ତି, ସତ୍ୱରଜତମ ଗୁଣର ଅଧିଷ୍ଠାତ୍ରୀ ଦେବୀ ମାୟା ଦୁର୍ଗାଦେବୀ, ତାଙ୍କୁ ଭଗବାନଙ୍କ ପଛପଟେ ଦେଖିଲେ, ପିଠିପଟେ ଦେଖିଲେ, ମାୟାଙ୍କ ତତ୍ପାଶ୍ରୟମ୍। ସେ ମାୟା କିଭଳି ନା, ଜୟା ସମ୍ମୋହିତ ଜୀବ ଆତ୍ମାନଂ ତ୍ରିଗୁଣାତ୍ମକମ୍, ସେ ଏଇ ତିନିଟି ଗୁଣ ଦ୍ୱାରା ସମସ୍ତଙ୍କୁ ମୋହିତ କରି ରଖିଛନ୍ତି ମାୟାଦେବୀ। ତେଣୁ ଯଦିଓ ଜୀବମାନେ ହେଉଛନ୍ତି ଉନ୍ନତ ଶକ୍ତି ଭଗବାନଙ୍କର, ପରୋପି ସେମାନେ ଯଦିଓ ପର ଯଦି ସେମାନେ ଉନ୍ନତ ଭଗବାନଙ୍କ ଉନ୍ନତ ଶକ୍ତି, ମାୟା ହେଉଛି ଭଗବାନ ନିଚତର ଶକ୍ତି, କିନ୍ତୁ ତଥାପି ସେମାନେ ଏଇ ନିଚତର ଶକ୍ତି ଦ୍ୱାରା ଅଧୀନରେ ବଶୀଭୂତ ହୋଇଯାଉଛନ୍ତି। ତେଣୁ ଇଏ ହେଉଛି ଅନର୍ଥ। ତେଣୁ ଏଇ ଅନର୍ଥକୁ କେମିତି ଦୂର କରିବେ ଲୋକମାନେ ଜାଣନ୍ତି ନାହିଁ। ସେମାନେ ଭାବୁଛନ୍ତି ଇଏ ଆମର ଜୀବନର ଗୋଟେ ପାର୍ଟ ବା ଏଇଭଳି ଭାବରେ ଆମର ଜୀବନ ବିତିବାକୁ ପଡ଼ିବ, କିନ୍ତୁ ସେମାନେ ଜାଣନ୍ତି ନାହିଁ ଏ ଅନର୍ଥକୁ ଦୂର କରିହେବ, ଏ ଭବରୋଗକୁ ଦୂର କରିହେବ। ଲୋକ ସେ ଜାଣନ୍ତୁ, ଲୋକମାନେ ଜାଣନ୍ତି ନାହିଁ, କିନ୍ତୁ ବିଦ୍ୱାନ ଯେ ବ୍ୟାସଦେବ ସେ ଜାଣନ୍ତି ଏଇ ଦୂର ଏଇ ରୋଗକୁ ଦୂର କରିହେବ। କିଭଳି ଦୂର କରିହେବ ନା ଚକ୍ରେ ସାତତ ସଂଗୀତା, ଏ ଭାଗବତଙ୍କୁ ରଚନା କଲେ ସାତତ ସଂଗୀତା। ଏ ଭାଗବତ ଏଭଳି ଶାସ୍ତ୍ର ଯଶ୍ୟାଙ୍ଗ ବୈ ଶ୍ରୁୟମାଣାୟା, କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି, ଯେଉଁମାନେ ପୂର୍ଣ୍ଣ ଭାବରେ ଶୁଣିଛନ୍ତି ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ତାଙ୍କର ଶୋକ ମୋହ ଭୟ ଚାଲିଯିବ, ଦୂର ହୋଇଯିବ। ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମ, କିନ୍ତୁ ଏ ଗୌଣ ଫଳରେ ଗୌଣ ଫଳ ହିସାବରେ ଆମେ ଏ ତିନୋଟି ଜିନିଷ ଚାଲିଯିବ, ଶୋକ ମୋହ ଭୟ ଚାଲିଯିବ। ଶୋକ କହିଲେ ଅତୀତ ପାଇଁ ଆମେ ଶୋକ କରୁଛେ, ଆମର ଯେଉଁ ଜିନିଷ କିଛି ଅଛି ମୂଲ୍ୟବାନ ଜିନିଷ କିଛି ହଜିଗଲା ନଷ୍ଟ ହୋଇଗଲା ତା ପାଇଁ ଆମେ ଶୋକ କରୁଛେ, ଏବଂ ବର୍ତ୍ତମାନ ସମୟରେ ଆମେ ମୋହଗ୍ରସ୍ତ ହୋଇକି ରହିଛେ, ସମସ୍ତେ ମୋହଗ୍ରସ୍ତ ହୋଇକି ଆମେ ରହିଛେ, ଏବଂ ଭବିଷ୍ୟତ ପାଇଁ ଭୟ କରୁଛେ କ'ଣ ଅସୁବିଧା ହେବ କି, ଏଇଭଳି ଭାବରେ ଅନିଶ୍ଚିନ୍ତତା ଏ ଗୋଟେ ଭୟ ରହୁଛି। କେବଳ ଭାଗବତଙ୍କୁ ଶ୍ରବଣ କରିବା ମାତ୍ରେ ଶୋକ ମୋହ ଭୟ ଚାଲିଯିବ, କାରଣ ବିଦ୍ୱାନ ଚକ୍ର ସାତ ସଂଗୀତା ବିଦ୍ୱାନ ବ୍ୟାସଦେବ ଏଇଟାକୁ ରଚନା କରିଛନ୍ତି, ବ୍ୟାସଦେବ ଭାଗବତଙ୍କୁ ରଚନା କରିଛନ୍ତି। ତେଣୁ ଏଇଟାକୁ ଯେତେ ଶୁଣିଲେ ମଧ୍ୟ ଜଣେ କେବେ ହେଲେ କହିପାରିବ ନାହିଁ ଯେ ହଁ ମୁଁ ଶୁଣିଦେଇଛି ଆଉ ଶୁଣିବାର ଆବଶ୍ୟକତା ନାହିଁ। ଇଏ ହେଉଛି ରସ, ଭାଗବତଙ୍କ ରସ ରହିଛି ଏଥିରେ। ନିଗମ ଗଳ୍ପତ ରୋର ଗଳିତମ ଫଳମ ସୁଖ ମୁଖାତ ଅମୃତ ଦ୍ରବ ସଂଯୁତମ ପିବତ ଭାଗବତମ ରସମାଳୟ ମୋହରୁ ରସିକା ଭାବୁକା, ଇଏ ଆଶୀର୍ବାଦ ଦେଇଛନ୍ତି ମଙ୍ଗଳାଚରଣରେ ତିନୋଟି ଶ୍ଲୋକରେ ଆଶୀର୍ବାଦ ନମସ୍କାର ଏବଂ ବସ୍ତୁ ନିର୍ଦ୍ଦେଶ ଏ କୁହାଯାଇଛି। ଏ ଶ୍ଲୋକରେ ଆଶୀର୍ବାଦ ଦେଉଛନ୍ତି ବ୍ୟାସଦେବ। ଯେଉଁମାନେ ରସ ପାଇବା ପାଇଁ ଚାହୁଁଛନ୍ତି, ରସିକ ଯେଉଁମାନେ ସମସ୍ତେ ଚାହୁଁଛନ୍ତି ରସ ପାଇବା ପାଇଁ, କିନ୍ତୁ ପ୍ରକୃତ ରସଟା କେଉଁଟା ସେମାନେ ଜାଣନ୍ତି ନାହିଁ। ଏଇ ଭୌତିକ ରସରେ ସେମାନେ ଆନନ୍ଦିତ ହେଉଛନ୍ତି, ଯେଉଁ ରସ ପ୍ରକୃତରେ ପ୍ରକୃତ ଆନନ୍ଦ ଜଣେ ପ୍ରଦାନ କରିବ ନାହିଁ ଭୌତିକ ରସ, କିନ୍ତୁ ଏଇ ଯେଉଁ ପରମାର୍ଥିକ ରସ ନିଗମ କଳ୍ପତରୁ ଏଇ ସମସ୍ତ ଭୌତିକ ଏ ଯେଉଁ ରହିଛି ଶାସ୍ତ୍ର ଏହାକୁ ନିଗମ ବୋଲି କୁହାଯାଉଛି, ଗୋଟେ କଳ୍ପତରୁ କଳ୍ପବୃକ୍ଷ ବୋଲି ତୁଳନା କରାଯାଇଛି। କଳ୍ପବୃକ୍ଷରେ ଯାହା ଆମେ ଚାହିଁବା ତାହା ପ୍ରାପ୍ତ ହୋଇଯିବା, ତେଣୁ ସେହି କଳ୍ପବୃକ୍ଷର ସୁପକ୍ୱ ମିଷ୍ଟ ଫଳ ହେଉଛନ୍ତି ଶ୍ରୀମଦ୍ ଭାଗବତମ୍ ନିଗମ କଳ୍ପତରୋର ଗଳିତମ୍ ଫଳମ୍। ଯଦି ଗୋଟେ ଫଳ ରହିଛି ଆମ୍ବ ଫଳର ପାଚିଗଲା, ତାହେଲେ ପାଚିଗଲେ ସେ ତଳେ ପଡ଼ିଯାଉଛି, କିନ୍ତୁ ଇଏ ଫଳ ଏଭଳି ତଳେ ପଡ଼ୁନାହିଁ, ଗଳିତଂ ପତିତଂ କୁହାଯାଉନି ଗଳିତଂ, ଏ ଗୁରୁ ଶିଷ୍ୟ ପରମ୍ପରାରେ ଆସୁଛି ଏ ଫଳ। ସୁଖ ସୁଖ ପାଖକୁ ଆସିଲା, ଭଗବାନ ନରନାରାୟଣଙ୍କ ପାଖରୁ ଆସୁଛନ୍ତି ବ୍ୟାସଦେବଙ୍କ ପାଖକୁ, ବ୍ୟାସଦେବଙ୍କ ପାଖରୁ ଆସିଲେ ସୁଖଦେବଙ୍କ ପାଖକୁ, ସୁଖଦେବ ସୁଖମୁଖାତ ଅମୃତ ଦ୍ରବ ସଂଯୁତମ, ସୁଖ ଯଦି ଗୋଟେ ମିଷ୍ଟ ଫଳରେ ଛଣ୍ଟ ମାରିବ ତାହେଲେ ସେ ତା'ର ମିଷ୍ଟତା ବଢ଼ିଯିବ। ତେଣୁ ଏ ଭାଗବତମର ଯେଉଁ ମିଷ୍ଟତା ଥିଲା ଆହୁରି ବଢ଼ିଗଲା, ସୁଖ ସୁଖ ମୁଖରୁ ଯେତେବେଳେ ଶ୍ରବଣ କଲେ, ଯେତେବେଳେ ସୁଖଦେବ କହୁଥିଲେ ଭାଗବତମ କଥା ଗଙ୍ଗା ନଦୀ ତଟରେ ପରୀକ୍ଷିତ ମହାରାଜ କହୁଥିଲେ, 60,000 ମୁନି ଋଷି ସେଠି ଉପସ୍ଥିତ ଥିଲେ, ଏବଂ ସେଥିରେ ମଧ୍ୟ ନାରଦ ମୁନି ସେଇଠି ଅଛନ୍ତି, ସୁଖଦେବଙ୍କର ପିତା ବ୍ୟାସଦେବ ସେଇଠି ରହିଛନ୍ତି, ବ୍ୟାସଦେବଙ୍କର ଗୁରୁ ନାରଦ ମୁନି ସେଇଠି ରହିଛନ୍ତି, କିନ୍ତୁ ସୁଖଦେବ ଯେତେବେଳେ କଥା କହୁଥିଲେ ଭାଗବତଙ୍କ କଥା ତାଙ୍କୁ ଲାଗୁଥିଲା ଯେ ଅଶ୍ରୁତ ଚରଇବ, ଆଗରୁ ଯେମିତି ଶୁଣିନାହାନ୍ତି ପ୍ରଥମ ଥର ପାଇଁ ଶୁଣୁଛନ୍ତି ଏଇଭଳି ଭାବରେ ଲାଗୁଥିଲା ନାରଦ ବ୍ୟାସଦେବଙ୍କୁ, ଏଇଭଳି ଭାବରେ ଲାଗୁଥିଲା ଅନ୍ୟମାନଙ୍କ କଥା ଛାଡ଼ନ୍ତୁ। ତେଣୁ ମିଷ୍ଟତା ବଢ଼ିଯାଉଥିଲା, ଭାଗବତମର ମିଷ୍ଟତା ବଢ଼ିଯାଇଥିଲା। ନିଗମ କଳ୍ପତର ଗାଳିତଙ୍କ ଫଳମ ସୁଖ ମୁଖାତ ଅମୃତ ଦ୍ରବ ସଂଯୁତମ, ଇଏ ହେଉଛି ଅମୃତ। ତେଣୁ ପିବତ ଭାଗବତମ ରସମାଳୟମ, ପିବତ ଇଏ ଆଶୀର୍ବାଦ ଦିଆଯାଉଛି, ସମସ୍ତେ ପାନ କରନ୍ତୁ ଭାଗବତମ ରସକୁ ପାନ କରନ୍ତୁ, ଇଏ ଆଳୟଂ ବୋଲି କୁହାଯାଉଛି, ରସର ସମୁଦ୍ର ଆଳୟ, ଏ ରସ କେବେ ସମାପ୍ତ ହେବ ନାହିଁ, ଯେତେ ପାନ କରୁଥିଲେ ସେ ଆହୁରି ଅଧିକ ଆନନ୍ଦ ଅନୁଭବ କରୁଥିବ। ବା ଆଳୟର ଆଉ ଗୋଟେ ଅର୍ଥ ରହୁଛି ଆଲୟ, ଲୟ ମାନେ ମୃତ୍ୟୁ ପର୍ଯ୍ୟନ୍ତ ଜଣେ ପାନ କରି ଚାଲିଥିବ। ଭାଗବତ ପାନ କଲେ, ଭାଗବତ ଯେଉଁମାନେ ରସକୁ ପାନ କରୁଛନ୍ତି ତାଙ୍କର ମୃତ୍ୟୁ ନାହିଁ, ମୃତ୍ୟୁ ପାର ହୋଇଗଲେ ସେମାନେ, କିନ୍ତୁ ଏ ଶରୀର ତ୍ୟାଗ ପର୍ଯ୍ୟନ୍ତ ଆଲୟ ସେ ପର୍ଯ୍ୟନ୍ତ ମଧ୍ୟ ଏ ରସକୁ ପାନ କରି ଚାଲିଥିବେ ଭାଗବତମ। ଏଭଳି ଭାଗବତମ ଶାସ୍ତ୍ର ତଦ୍ରଷ୍ଟା ଏ ଯେଉଁ କୁହାଯାଉଛି ପ୍ରିବତମ ଭାଗବତ ରସମାଳୟ ମୁହୁର୍ହ, ପ୍ରତି ମୁହୂର୍ତ୍ତରେ ଏଇଟାକୁ ପାନ କରନ୍ତୁ। ରସିକ ବିଭୁ ଭାବୁକ, ରସିକ ଯେଉଁମାନେ ଭାବୁକ ଯେଉଁମାନେ ଭାବୁ ବିଭିନ୍ନ ପ୍ରକାର ଭାବନା କରୁଛନ୍ତି, ଏ ଭାଗବତଙ୍କୁ ଚିନ୍ତା କରନ୍ତୁ, ଭାଗବତଙ୍କୁ ଭାବନ୍ତୁ, ତାଙ୍କୁ ଭାବ ପ୍ରଦାନ କରିବ, ଭାବସ୍ତରକୁ ସେମାନେ ପଳେଇବେ। ଏ ଭକ୍ତିର ବହୁତ ଉନ୍ନତ ସ୍ତର ଭାବସ୍ତର, ଯିଏକି ଆମର ଭରତ ମହାରାଜ ସେହି ସ୍ତରକୁ ଯାଇ ତାଙ୍କର ପତନ ହୋଇଥିଲା, ସେ ଭାବ ଜଣେ ପ୍ରାପ୍ତ ହୋଇଯିବେ। ତେଣୁ ରସିକ ମୁହୁର ରସିକା ଭୁବି ଭାବୁକା, ଭୁବି ଶବ୍ଦ ବ୍ୟବହାର କରାଯାଇଛି ଭାଗବତମରେ। ଭୁବି କହିଲେ ଏ ଭୌତିକ ଜଗତ କଥା କୁହାଯାଉଛି, ଏହି ପୃଥିବୀ ପୃଷ୍ଠରେ ହିଁ ଏହି ଭାଗବତମ ଉପଲବ୍ଧ। ତେଣୁ ପଦ୍ମପୁରାଣରେ ଭାଗବତ ମହାତ୍ମ୍ୟ ବର୍ଣ୍ଣନା କରାଯାଇଛି, ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି, ଯେତେବେଳେ ଭାଗବତମ କହୁଥିଲେ ଚାରି କୁମାର, ଏଇ ଚାରି କୁମାର କଥା ପଡ଼ିଛି, ସେ ଚାରି କୁମାର ଭଗବାନ ଠାରୁ ଯେତେ କଥା ଶ୍ରବଣ କରିଛନ୍ତି ଆଜି ସେ ଅତୃପ୍ତ ହୋଇକି ରହୁଛନ୍ତି, ଏଇ ଶ୍ଳୋକରେ ଏଇଟା କୁହାଯାଉଛି। ଯେ ଅଥ ତସ୍ୱ ସତୀଂ ଦେବୀ, ଏଇ ଭାଗବତ କଥା ଆସୁଛନ୍ତି ଭଗବାନଙ୍କର ମୁଖରୁ ସରସ୍ୱତୀ, ଭାଗବତଙ୍କ ଭଗବାନଙ୍କ କଥା, ଏ ଭଗବତ କଥା, ତେଣୁ ସିଏ ଯେତେବେଳେ କହୁଛନ୍ତି ସେଇଟା ଭାଗବତ କଥା ହୋଇଯାଉଛି। ଋଷିକୁଲ୍ୟାଂ ସରସ୍ୱତୀଂ, ଏ ଭଗବାନ କଥା ସେ ଶ୍ରବଣ କରିଛନ୍ତି ଭଗବାନ ମୁଖରୁ। ନାସ୍ୱାଦ୍ୟ ମନୁ ଦଷ୍ଟାଣାଂ, ଯେହେତୁ ସେ କ୍ରୋଧିତ ହୋଇଯାଇଛନ୍ତି କିନ୍ତୁ ତଥାପି ଏ ଭଗବାନ କଥା ଶ୍ରବଣ କରି ସେ ଅମୃତ ଆସ୍ୱାଦନ କରୁଛନ୍ତି, ତାଙ୍କ କ୍ରୋଧ ଶାନ୍ତ ହୋଇଯାଇଛି। ଆସ୍ୱାଦ୍ୟ ନ, ସେ ଆହୁରି ଅଧିକରୁ ଅଧିକ ଆସ୍ୱାଦନ କରିବା ପାଇଁ ଚାହୁଁଛନ୍ତି ଭଗବାନ କଥା। ଏଗାରଟି ଶ୍ଳୋକ ଭଗବାନ କହିଲେ, ଏଗାରଟି ଶ୍ଳୋକ କହିକି ଭଗବାନ ବନ୍ଦ କରିଦେଲେ, ତାକୁ କେହି ବୁଝିପାରିଲେ ନାହିଁ। ବ୍ରହ୍ମା କହିବେ ନା ସେ ଯେଉଁ କଥା କହିଲେ, ସେ ଚାରି କୁମାର ଭାବିଲେ ଆମକୁ ଆମର ଯେଉଁ ଆମେ ଯେଉଁ କାର୍ଯ୍ୟ କରିଛୁ ଏଇଟା ଭଗବାନ ଏଇଟାକୁ ସମ୍ମତି ପ୍ରଦାନ କରୁଛନ୍ତି ନା ଏଇଟା ପ୍ରତି ଆମର କ୍ରୋଧ ପ୍ରକାଶ କରୁଛନ୍ତି। ଭଗବାନ କଥାକୁ ସେମାନେ ବୁଝିପାରିଲେ ନାହିଁ। ଆମ ବିଶ୍ୱନାଥ ଚକୁର ଠାକୁର ବହୁତ ବଡ଼ ଭାଷ୍ୟ ଦେଇଛନ୍ତି, ଏଭଳି ଭାବରେ କଥା ଭଗବାନଙ୍କର ରହିଛି, ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ସେସବୁ। ତେଣୁ ଆମେ ଅପରାଧ କରିଦେଇଛୁ, ଏଇଟା ଭଗବାନ ଏଇଟାକୁ ସମ୍ମତି ପ୍ରଦାନ କରୁଛନ୍ତି ନା ଏଇଟାକୁ ଭଗବାନ ଅଗ୍ରାହ୍ୟ କରିଦେଉଛନ୍ତି, ଜାଣି ହେଉନି। ଭଗବାନ କଥା ଯେଉଁ କହିଲେ ଏଗାରଟି ଶ୍ଳୋକରେ, ଭଗବାନ କଥା ବୁଝିବା ପାଇଁ ସେତିକି ଜଣେ ଶକ୍ତି, ବାଣୀ ସରସ୍ୱତୀ ବୋଲି କୁହାଯାଉଛି। ଅଥ ତସ୍ୱ ସତୀଂ ଦେବୀଂ ଋଷିକୁଲ୍ୟାଂ ସରସ୍ୱତୀ, ଇଏ ହେଉଛି ଭଗବାନଙ୍କର ବାଣୀ, ବାଣୀ ଶକ୍ତି ସରସ୍ୱତୀ ଦେବୀ। ସରସ୍ୱତୀ ଦେବୀ ଜଣଙ୍କ ଜୁହାରେ ଅଛନ୍ତି ମାନେ ଅନେକ ତାଙ୍କର ଶକ୍ତି ରହିବ, ଯେଭଳି ଭାବରେ ଆମର ଥିଲେ କେଶବ କାଶ୍ମୀରୀ, ସରସ୍ୱତୀଙ୍କୁ କୃପାପ୍ରାପ୍ତ ହୋଇଥିଲେ, ତେଣୁ ସବୁ ପଣ୍ଡିତମାନଙ୍କୁ ସେ ପରାସ୍ତ କରି କରିକି ଆସୁଥିଲେ। କିନ୍ତୁ ନବଦ୍ୱୀପକୁ ଯେତେବେଳେ ଆସିଲେ ନବଦ୍ୱୀପ ପଣ୍ଡିତମାନେ ଭାଳିନି କଲେ, ଏ ତ କେଶବ କାଶ୍ମୀରୀ ଯେଉଁ ଆସୁଛନ୍ତି ସରସ୍ୱତୀଙ୍କୁ କୃପାପ୍ରାପ୍ତ ହୋଇଛନ୍ତି, ତେଣୁ ଆମେ କ'ଣ ତାଙ୍କୁ ଆଉ ପରାସ୍ତ କରିପାରିବା, ଏତେ ସବୁ କାଶ୍ମୀରଠୁ ଆରମ୍ଭ କରି ଯେଉଁ ଆହ୍ଲାବାଦ ଯେଉଁ ରହିଛି ଏସବୁ ସବୁ କାଶ୍ମୀରରେ ବହୁତ ପଣ୍ଡିତମାନେ ଅଛନ୍ତି, ତାଙ୍କୁ ସବୁ ପରାସ୍ତ କରି କରିକି ଆସିଛନ୍ତି, ଆଉ ଆମେ କ'ଣ କି ପଣ୍ଡିତ, ଆମେ କ'ଣ ତାଙ୍କୁ ପରାସ୍ତ କରିପାରିବୁ, ଭୟ କରିଗଲେଣି କେଶବ କାଶ୍ମୀରୀ। ସରସ୍ୱତୀଙ୍କ କୃପା ପ୍ରାପ୍ତ ହୋଇଛନ୍ତି କିନ୍ତୁ ତଥାପି ଗର୍ବ ହୋଇଯାଇଛି ତାଙ୍କର, ସରସ୍ୱତୀଙ୍କ କୃପା ଯେଉଁମାନେ ପ୍ରକୃତରେ ସରସ୍ୱତୀ ଦେବୀଙ୍କ କୃପା ପ୍ରାପ୍ତ ଯେଉଁମାନେ ପ୍ରକୃତ ବିଦ୍ୟା ପ୍ରାପ୍ତ ହେବେ ସେମାନେ ବିନୟତା ପ୍ରାପ୍ତ ହେବେ, ବିଦ୍ୟା ବିନୟ ସମ୍ପନ୍ନ ବୋଲି କୁହାଯାଇଛି, କିନ୍ତୁ କେଶବ କାଶ୍ମୀରଙ୍କର ଗର୍ବ ଆସିଯାଇଛି, ତେଣୁ ସେ ବିଦ୍ୟା ଦ୍ୱାରା ଏ ଯେଉଁ ଗର୍ବ ଆସିଗଲା ତେଣୁ ପ୍ରକୃତ ବିଦ୍ୟା ତାଙ୍କର ନଷ୍ଟ ହୋଇଗଲା। ତେଣୁକରି କେଶବ କାଶ୍ମୀର ଯେତେବେଳେ ଆସିଛନ୍ତି ନବଦ୍ୱୀପକୁ, ନବଦ୍ୱୀପରେ ସନ୍ଧ୍ୟା ସମୟରେ ଗଙ୍ଗା ନଦୀ ତଟରେ ମହାଚୈତନ୍ୟ ନିମାଇ ପଣ୍ଡିତ, ସେତେବେଳେ ତାଙ୍କୁ ନିମାଇ ପଣ୍ଡିତ ବୋଲି କୁହାଯାଉଥିଲା, ଶିକ୍ଷା ପ୍ରଦାନ କରୁଥିଲେ, ବ୍ୟାକରଣ ଶିକ୍ଷା ପ୍ରଦାନ କରୁଥିଲେ, ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି। ଖୁବ୍ କମ୍ ବୟସରେ ସେ ଶିକ୍ଷକ ହୋଇଯାଇଥିଲେ, ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି। ସେହି ସମୟରେ ଆସି ପହଞ୍ଚିଗଲେ କେଶବ କାଶ୍ମୀର, ଚନ୍ଦ୍ର ରାତି, ବହୁତ ସୁନ୍ଦର ପରିବେଶ, କିବା ଜୟ ଜୟ ଗୋରା ଚାନ୍ଦେର ଆରତୀକ ଶୋଭା, ଜାହ୍ନବୀ ତଟବାନୀ ଜଗମନ ଲୋଭା, ଜାହ୍ନବୀ ତଟରେ ଜଗମାନଙ୍କୁ ଲୋଭା କରୁଛୁ, ଲୋଭ କରୁଛୁ, ଜଗମାନଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି, ଭଗବାନଙ୍କର ଲୀଳା ସବୁ ରହିଛି। ତେଣୁ କେଶବ କାଶ୍ମୀର ଯଦି ପହଞ୍ଚିଛନ୍ତି ଭଗବାନ ନିମାଇ ପଣ୍ଡିତ, ସେ ଜାଣିପାରିଲେ ନିମାଇ ପଣ୍ଡିତ ବୋଲି। ନିମାଇ ପଣ୍ଡିତଙ୍କର ଯଶ ପ୍ରସିଦ୍ଧ ହୋଇଯାଇଥିଲା, ପ୍ୟାରେଡ଼ ପ୍ରସିଦ୍ଧ ହୋଇଯାଇଥିଲା। ତେଣୁ କେଶବ କାଶ୍ମୀରକୁ ପ୍ରଣାମ କରି ସମ୍ମାନ ପ୍ରଦର୍ଶନ କରି ନିମାଇ ପଣ୍ଡିତ କହିଲେ ଯେ ଆପଣ ତ ବହୁତ ବିଦ୍ୱାନ ପଣ୍ଡିତ, ଆଉ ଆମେ ତ ଆପଣଙ୍କର ଛୋଟ ପିଲା ଭଳି, ପୁତ୍ର ଭଳି, ଆମର କିଛି ଜ୍ଞାନ ନାହିଁ, ଆଉ ଆପଣଙ୍କ ତ ବହୁତ ଜ୍ଞାନ ରହିଛି, ଆପଣ ଗୋଟେ ଗଙ୍ଗା ନଦୀଙ୍କର କିଛି ସ୍ତୁତି କରନ୍ତୁ, ଗଙ୍ଗା ନଦୀଙ୍କର କିଛି ବିଷୟରେ କିଛି କାବ୍ୟ ରଚନା କରନ୍ତୁ। ତେଣୁ କେଶବ କାଶ୍ମୀର ଶୁଣିକରି ବହୁତ ଆନନ୍ଦିତ ହୋଇଗଲେ କେଶବ କାଶ୍ମୀର, କାହିଁକି ନା ପଣ୍ଡିତ ପଣ୍ଡିତ ବ୍ୟକ୍ତି, ପଣ୍ଡିତଙ୍କର ଯେତେବେଳେ ପାଣ୍ଡିତ୍ୟ କଥା ଆସୁଛି, ପାଣ୍ଡିତ୍ୟ ଦର୍ଶାଇବା ପାଇଁ ସେତେବେଳେ ତାଙ୍କର ସହଜତା, ତାଙ୍କର ଗର୍ବ ଅଛି, ତେଣୁ ସେ ବହୁତ ଆନନ୍ଦିତ ହୋଇଯାଇଛନ୍ତି। ବହୁତ ଆନନ୍ଦିତ ହୋଇ ଘଣ୍ଟାଏ ଭିତରେ ଶହେଟି ଶ୍ଳୋକ କହିଦେଇଗଲେ, ଘଣ୍ଟାଏ ଭିତରେ, ଆହୁରି କମ୍ ସମୟରେ 100 ଶ୍ଳୋକ ରଚନା କରିଦେଲେ। କେଉଁ ଶ୍ଳୋକ କ'ଣ ଗ୍ରନ୍ଥରୁ ମନେ ରଖି କହୁନାହାନ୍ତି, ନିଜେ ରଚନା କରିଦେଉଛନ୍ତି, ସାଙ୍ଗେ ସାଙ୍ଗେ ଆସୁ କବି ସାଙ୍ଗେ ସାଙ୍ଗେ ରଚନା କରି କହୁଛନ୍ତି। ଆମେ ଯେମିତି କଥା କହୁଛେ ସେଇଭଳି ଭାବରେ ସେ କଥା କହୁଛନ୍ତି, କାବ୍ୟ ମାଧ୍ୟମରେ କଥା କହୁଛନ୍ତି, ସାଙ୍ଗେ ସାଙ୍ଗେ ରଚନା କରି ସେଇଟା କହୁଛନ୍ତି, ଏବଂ ବହୁତ ଶୀଘ୍ର ଶୀଘ୍ର କହୁଛନ୍ତି, କାରଣ ତାଙ୍କର ଶକ୍ତି ରହିଛି, ସରସ୍ୱତୀଙ୍କ କୃପା ପ୍ରାପ୍ତ ହୋଇଛନ୍ତି। ଗୀତ ବୋଲିବା ପାଇଁ, ଗୀତଟି ରଚନା କରିବା ପାଇଁ କେତେ ଜଣ ଚିନ୍ତା କରିକିରି ଜଣେ ରଚନା କରୁଛି, କିନ୍ତୁ ଏତେ ଆଙ୍କର ରହିଛି ସରସ୍ୱତୀଙ୍କ କୃପା, ଅନର୍ଗଳ ଭାବରେ ଗଙ୍ଗାଦେବୀଙ୍କର ସ୍ତୁତି କରୁଛନ୍ତି, ଅନର୍ଗଳ ଭାବରେ। ଏବଂ 100 ଶ୍ଳୋକ ଯେଉଁ କହିଦେଲେ ଝଞ୍ଜାବାଦ ବୋଲି କୁହାଯାଇଛି, ଝଞ୍ଜାବାଦ ଏତେ କହିଦେଇଗଲେ କ'ଣ କହିଲେ କିଏ ବୁଝିପାରିଲେ, ବୁଝିପାରିବେ ନାହିଁ, ଏଭଳି ଭାବରେ କହିଛନ୍ତି। କିନ୍ତୁ ଏଇଟା କହିସାରି କେଶବ କାଶ୍ମୀର ଗର୍ବ ହୋଇଯାଇଛି, ଏ ଛୋଟ ପିଲା କ'ଣ ଜାଣିବ, ମୁଁ ବହୁତ ସଂସ୍କୃତ, କଡ଼ା ସଂସ୍କୃତ କହିଛି, ବହୁତ ଅଳଙ୍କାର ଇତ୍ୟାଦି ସବୁ ରହିଛି, ଅଳଙ୍କାରିକ କଥା ସବୁ ରହିଛି। ତେଣୁ ତାପରେ ନିମାଇ ପଣ୍ଡିତ ବହୁତ ବିନୟ ଭାବରେ କହିଲେ, ଆପଣ ଯେଉଁ ସଙ୍ଗୀତ ରଚନା କଲେ, ମହତ୍ତ୍ୱଂ ଗଙ୍ଗାୟାମ, ଗଙ୍ଗାଙ୍କର ମହତ୍ତ୍ୱ ଯେଉଁ ବର୍ଣ୍ଣନା କଲେ, ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି, କିନ୍ତୁ ଆମେ ତ ଏତେ ଜ୍ଞାନ ନାହିଁ ଆମର, ଆପଣ ଅଳଙ୍କାର ସବୁ ରହିଛି ବହୁତ ପ୍ରକାର, କିନ୍ତୁ ଆପଣ ଗୋଟିଏ ଶ୍ଳୋକ, ନିମାଇ ପଣ୍ଡିତ ଗୋଟିଏ ଶ୍ଳୋକ ଉଦ୍ଧାର କରିଦେଲେ, ମହତ୍ତ୍ୱଂ ଗଙ୍ଗାୟାମ ଏ ଶ୍ଳୋକଟି ଉଦ୍ଧାର କରିଦେଲେ, କହିଲେ ଏଇ ଶ୍ଳୋକଟି ଗୋଟେ ବ୍ୟାଖ୍ୟା କରନ୍ତୁ, ଦେଖିବା କ'ଣ କେମିତି ଏହାର ଅର୍ଥ କେମିତି ଆମେ ଆସ୍ୱାଦନ କରିବା। କେଶବ କାଶ୍ମୀର ଯେତେ ପ୍ରଥମେ ଶୁଣିଦେଲେ ସେ ଶ୍ଳୋକଟି, ସିଏ ହତା ଅବାକ ହୋଇଗଲେ, ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ ମୁଁ ତ ଏ ଶ୍ଳୋକ ଆଗରୁ କେଉଁ କୌଣସି ଗ୍ରନ୍ଥରେ ନାହିଁ, ମୁଁ ନିଜେ ରଚନା କରି ଏସବୁ କଥା ଏସବୁ କହିଲି, ଏବଂ ଝଞ୍ଜାବାଦ ଭଳି କହିଲି, ବହୁତ ଶୀଘ୍ର ଶୀଘ୍ର କହିଲି, ତୁମେ କେମିତି ଏ ଗୋଟେ ଶ୍ଳୋକ ମନେ ରଖିଲୁ, ମୁଁ ଆଶ୍ଚର୍ଯ୍ୟ ହେଉଛି, ନା ଆପଣ କେମିତି ଏତେ ଶ୍ଳୋକ ସବୁ କହିପାରିଲେ, ଯାହା ଶକ୍ତି ଦ୍ୱାରା ଆପଣ କହିପାରିଲେ, ଏଇ ସରସ୍ୱତୀଙ୍କ କୃପା, ସରସ୍ୱତୀ କିଏ, ଭଗବାନଙ୍କ ମୁଖରୁ ଆସୁଛନ୍ତି, ସରସ୍ୱତୀ ଭଗବାନଙ୍କ ପତ୍ନୀ, ଜଗନ୍ନାଥଙ୍କର ଗୋଟିଏ ପଟେ ରହିଛନ୍ତି ଲକ୍ଷ୍ମୀ, ଗୋଟିଏ ପଟେ ରହୁଛନ୍ତି ସରସ୍ୱତୀ, ଭଗବାନଙ୍କ ଶକ୍ତି ଏମାନେ ସବୁ, ଭଗବାନ ପତ୍ନୀ ସରସ୍ୱତୀ, କିନ୍ତୁ ସିଏ ଜାଣିନାହାନ୍ତି କେଶବ କାଶ୍ମୀର ଯେ ମୋର ଯାହାଙ୍କ କୃପା ପ୍ରାପ୍ତ ହୋଇଛି ତାଙ୍କର ସ୍ୱାମୀ ହେଉଛନ୍ତି ଇଏ ବୋଲି ସେ ଜାଣିନଥିଲେ, ବିଦ୍ୟାର ଫଳ ବିଷୟରେ ଜାଣିନଥିଲେ ପ୍ରକୃତ, କାରଣ ତାଙ୍କର ଗର୍ବ ହୋଇଯାଇଥିଲା। ପ୍ରକୃତ ବିଦ୍ୟା ସା ବିଦ୍ୟା ତନ୍ ମତିର୍ଜୟା, ସିଏ ହେଉଛି ପ୍ରକୃତ ବିଦ୍ୟା, ଯେଉଁ ବିଦ୍ୟା ଦ୍ୱାରା ଜଣେ ଭଗବାନଙ୍କୁ ଜାଣିପାରିବେ, ଭଗବାନ ପ୍ରତି ମତି ଆସିବ। ତେଣୁ କେଶବ କାଶ୍ମୀର ଆଶ୍ଚର୍ଯ୍ୟ ହୋଇଗଲେ, ତେଣୁ ମା ନିମାଇ ପଣ୍ଡିତ କହିଲେ, କହିଲେ ଆପଣଙ୍କ ଯାହାଙ୍କ ଶକ୍ତିରେ ଏସବୁ ଏତେ ସବୁ ରଚନା କରିଦେଇଗଲେ, ତେଣୁ ତାଙ୍କର ଯଦି ଜଣେ କୃପା ପ୍ରାପ୍ତ ହେବେ ସେ ମଧ୍ୟ ସବୁ ସ୍ମରଣ କରିପାରିବେ, ସ୍ମୃତିଧର ହୋଇଯିବେ,
ଆପଣ ଆସୁ କବି ହେଇଯାଇଛନ୍ତି, କିଏ ମଧ୍ୟ ସ୍ମୃତିଧର ହେଇଯିବେ, ସବୁ ସ୍ମୃତି ମନେ ରଖିପାରିବେ। ତେଣୁ ତାପରେ କେଶବ କାଶ୍ମୀର କହିଲେ ଏ ଯେଉଁ ମୁଁ ଶ୍ଳୋକ ସବୁ ରଚନା କରିଛି, ଏ ବହୁତ ଉନ୍ନତ ସଂସ୍କୃତ, ତମେ ବୁଝିପାରିବ, ତମେ ବ୍ୟାକରଣ ପିଲା, ଛୋଟ ପିଲା, ତମେ ଜାଣିନ ଏ ଯେଉଁ ଉନ୍ନତ ଅଳଙ୍କାର ସବୁ ରହିଛି। ନା ନିମାଇ ପଣ୍ଡିତ କହୁଛନ୍ତି, ମୁଁ ଯଦିଓ ଅଳଙ୍କାର ଇତ୍ୟାଦି ପାଠ ପଢ଼ିନାହିଁ, ବ୍ୟାକରଣ ପଢ଼ିଛି, କିନ୍ତୁ ମୁଁ ସବୁ ଶ୍ରବଣ କରିଛି। ତେଣୁ ଆପଣ କିଛି ଦୟାକରି କୁହନ୍ତୁ ଆ ବିଷୟରେ। ନା ଆଧିରେ ସବୁ ବହୁତ କଥା ରହିଛି, ବହୁତ ଉନ୍ନତ କଥା ରହିଛି, ତମେ ବୁଝିପାରିବ ନାହିଁ ଏସବୁ କହିକିରି। ନା ଆପଣ ଯଦି କିଛି ନ ଭାବିବେ ତାହେଲେ ମୁଁ ଆ ବିଷୟରେ କିଛି କହିବି। ଆର ଅନେକ ରହିଛି, କିନ୍ତୁ ପାଞ୍ଚଟି ମୁଖ୍ୟ ଗୁଣ ରହିଛି ଏବଂ ପାଞ୍ଚଟି ଦୋଷ କହିଲେ। ସୂକ୍ଷ୍ମ ଭାବରେ ବହୁତ ଦୋଷ ରହିଛି, କିନ୍ତୁ ସ୍ଥୂଳ ଭାବରେ ଏ ପାଞ୍ଚଟି ଦୋଷ ରହିଛି। କିଛି ଗୁଣ ବର୍ଣ୍ଣନା କଲେ, ଅଳଙ୍କାର ସବୁ ବର୍ଣ୍ଣନା କଲେ, ତାପରେ ଦୋଷ ଆରମ୍ଭ କଲେ। ନା ସେ ଦୋଷ ଅଛି, ଏ ଦୋଷ କେମିତି ଆସିବ? ସରସ୍ୱତୀ କୃପାର ମନେ ମନେ ଭାବୁଛନ୍ତି, ଦୋଷ କେଉଁଠି ଆସିବ? ସରସ୍ୱତୀ ନା ସରସ୍ୱତୀ ଦେବୀ ସେଇଭଳି ଭାବରେ କରିଦେଇଛନ୍ତି ବ୍ୟବସ୍ଥା। ତେଣୁ ନିମାଇ ପଣ୍ଡିତ ଦୋଷ କହିବା ଆରମ୍ଭ କଲେ, କହିଲେ ଆପଣ ଯେଉଁ କହିଲେ ଭବାନୀ ଭର୍ତ୍ତୁ, ଭବାନୀ ଭବାନୀ ଭର୍ତ୍ତୁ ହେଉଛନ୍ତି ଶିବ ଭବ ଶିବଜୀ, ଶିବଜୀଙ୍କର ଭବାନୀଙ୍କ ଶିବଜୀଙ୍କର ପତ୍ନୀ ହେଉଛନ୍ତି ଭବାନୀ, ଭବଙ୍କର ପତ୍ନୀ ହେଉଛନ୍ତି ଭବାନୀ। କିନ୍ତୁ ଆପଣ ଯେଉଁ କହିଲେ ଭବାନୀ ଭର୍ତ୍ତୁ, ଆଉ କେଉଁ କେଉଁ ସ୍ୱାମୀଙ୍କ କଥା କହୁଛନ୍ତି କି? ଏ ଦୁରୀତି, ଇଏ ଗୋଟେ ଦୋଷ। ଭବାନୀଙ୍କର ଆଉ କିଏ ସ୍ୱାମୀ ଅଛନ୍ତି କି? ଭବାନୀ ଭର୍ତ୍ତୁ କହୁଛନ୍ତି, ଏଇଭଳି ଭାବରେ ଅନେକ ଦୋଷ ବାହାର କରିଦେଲେ। ତେଣୁ ସବୁ ପିଲାମାନେ ହସିବା ପାଇଁ ଆରମ୍ଭ କଲେ। ତେଣୁ ନିମାଇ ପଣ୍ଡିତ କହିଲେ, ନା ନା ତୁମେ ହସ ନା, ଆମେ ତାଙ୍କ ସହିତ ଆଲୋଚନା କରୁଛେ, ସେ ଆଜି କ୍ଳାନ୍ତ ହେଇକରି ଆସିଛନ୍ତି, ଆମେ ପରେ ଆଲୋଚନା କରିବା। ଆପଣ ଯାଆନ୍ତୁ, ଆଜି ବିଶ୍ରାମ ନେବେ, ଆସନ୍ତାକାଲି ଆମେ ଆଲୋଚନା କରିବା, ଶାସ୍ତ୍ର ଆଲୋଚନା କରିବା। ଆମେ ମୋତେ ପରାସ୍ତ କରିବେ, ଆପଣ ଅନ୍ୟମାନଙ୍କୁ ପରାସ୍ତ କରିଛନ୍ତି, ମୋତେ ପରାସ୍ତ କରିବେ। ତେଣୁ ଆସନ୍ତାକାଲି ଆଜି ରାତିରେ ନେଇଯାଆନ୍ତୁ, ରେଷ୍ଟ ନେଇଯାଆନ୍ତୁ, କାଲି ମୋତେ ପରାସ୍ତ କରିବେ। ତେଣୁ ରାତିରେ କେଶବ କାଶ୍ମୀରୀ ଚୈତନ୍ୟ ଭାଗବତରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। କେଶବ କାଶ୍ମୀରୀ ଯାଉଥିଲେ, ତାଙ୍କର ସବୁ ହାତୀ ଛତି ଇତ୍ୟାଦି ସବୁ ରହିଥିଲେ, ବହୁତ ଦୂରରୁ ଜାଣିପାରିବେ ପଣ୍ଡିତ ବିଦ୍ୱାନ ପଣ୍ଡିତ ଆସୁଛନ୍ତି ବୋଲି। ଏଠି ସବୁ ତାଙ୍କର ସବୁ ପାର୍ଷଦ ସବୁ ସହିତ ଆସୁଥିଲେ, ଥାଟରେ ସବୁ ଆସୁଥିଲେ। କିନ୍ତୁ ରାତିରେ ଯେତେବେଳେ ବିଶ୍ରାମ ନେଉଛନ୍ତି, ବହୁତ ମନ ଦୁଃଖରେ ଲକ୍ଷ୍ମୀ ସରସ୍ୱତୀ ଦେବୀଙ୍କର ଆହ୍ୱାନ କରିଛନ୍ତି ସରସ୍ୱତୀ। ତେଣୁ ସ୍ୱପ୍ନରେ ସରସ୍ୱତୀ ଦେବୀ ଆସି କହିଲେ ଆଜି ତୁମେ ଯାହା ପାଖରୁ ପରାସ୍ତ ହେଲ, ସେ ହେଉଛନ୍ତି ମୋର ସ୍ୱାମୀ। ସରସ୍ୱତୀଙ୍କର ଯଦିଓ ବହୁତ ପ୍ରକାର ଶକ୍ତି ରହିଛି, କିନ୍ତୁ ସେ ଶକ୍ତିର ଶକ୍ତିମାନ ହେଉଛନ୍ତି ମୋର ପ୍ରଭୁ। ତୁମେ ଯାହାଙ୍କ ପାଖରେ ପରାସ୍ତ ହେଲ, ସିଏ ହେଉଛନ୍ତି ମୋର ସ୍ୱାମୀ। ତୁମେ ଆସନ୍ତାକାଲି ଯାଇ ତାଙ୍କ ପାଖରେ ତାଙ୍କର କ'ଣ ତାଙ୍କର ଶରଣରେ ଯାଅ, ତୁମ ଜୀବନ ଧନ୍ୟ ହୋଇଯିବ। ତେଣୁ ତା ପରଦିନ ସକାଳେ ଆସି ଭଗବାନଙ୍କ ଶରଣରେ ଯାଇଛନ୍ତି ସେ। ତେଣୁ ମହାପ୍ରଭୁ ସେ ତାଙ୍କୁ କହିଛନ୍ତି, ସେଇଠୁ କହିଛନ୍ତି, ସେହି ତ ବିଦ୍ୟାର ଫଳ ଜାନିଅ ନିଶ୍ଚୟ, କୃଷ୍ଣ ପାଦ ପଦ୍ମେ ଯଦି ରତିମତି ରହେ। ଇଏ ହେଉଛି ବିଦ୍ୟାର ଫଳ। ଯଦି ଜଣେ ବହୁତ ବିଦ୍ୟା ପ୍ରାପ୍ତ ହୋଇଛନ୍ତି, ପ୍ରଭୁପାଦ ମହାରାଜ କହନ୍ତି, ଇଏ ଯେଉଁ ପଣ୍ଡିତ ରହିଛନ୍ତି, ବିଦ୍ୱାନ ପଣ୍ଡିତ ବ୍ୟକ୍ତି, ବହୁତ ବିଦ୍ୟା ପ୍ରାପ୍ତ ହୋଇଥିଲେ ପାଶ୍ଚାତ୍ୟ ଜଗତକୁ ଯାଇ, କିନ୍ତୁ ସନ୍ତରଣ ଜାଣିନାହାନ୍ତି, ନଦୀରେ ପହଁରିବା ଏ ଜ୍ଞାନ ନାହିଁ। ତେଣୁ ସେ ନାବିକକୁ ବହୁତ ପ୍ରକାର ତିରସ୍କାର କରୁଛନ୍ତି, କହିଲେ ତୋ ଜୀବନ ନଷ୍ଟ ହୋଇଗଲା, ତୁ କିଛି ଜାଣିନୁ, ମାତୃଡ଼ି ଜାଣିନୁ, ଫିଜିକ୍ସ ଜାଣିନୁ, କେମିଷ୍ଟ୍ରି ଜାଣିନୁ, ତୋ ଜୀବନ ନଷ୍ଟ ହୋଇଗଲା। ତେଣୁ ସେ ନଦୀରେ ଯେତେବେଳେ ଆସିଲା ବାତ୍ୟା, ଆସିଲା ଝଡ଼ ଝଞ୍ଝ ପବନ ଆସିଲା, ସେ ନାବିକ କହିଲେ, ଆପଣ ତ ଏତେ ସବୁ ଜାଣିଛନ୍ତି ଫିଜିକ୍ସ କେମିଷ୍ଟ୍ରି ମାଥମେଟିକ୍ସ, ମୁଁ ତ କିଛି ଜାଣିନି, ଆପଣ ସୁଇମିଂ ଜାଣିଛନ୍ତି, ସନ୍ତରଣ ନା ସନ୍ତରଣଟା କ'ଣ କି ସବଜେକ୍ଟ ସେଇଟା? ନା ଆପଣଙ୍କ ଜୀବନ 100% ନଷ୍ଟ ହୋଇଯିବ, ଶତ ଝଣ୍ଡା ଆସିଲା, ବାତ୍ୟା ଆସିଲା, ଡଙ୍ଗାଟି ନେଉଟି ଗଲା ଏବଂ ସେ ମୃତ୍ୟୁବରଣ କଲେ। ତେଣୁ ଯେଉଁ ବିଦ୍ୟା, ଭୌତିକ ବିଦ୍ୟା, ଜଡ଼ ବିଦ୍ୟା ଯତ ମାୟାର ବୈଭବ, ତୁମାର ଭଜନ ବାଧା, ମୋହଜନ ମିଆଁ ଅନିତ୍ୟ ସଂସାରରେ ଜୀବ କରାଏ ଗାଧା, ଭକ୍ତିନୋଦ ଠାକୁର କହୁଛନ୍ତି। ବିଦ୍ୟା ରହିଛି, ଏ ବିଦ୍ୟା ମାଧ୍ୟମରେ ଆମେ ଜାଣିବା, ଏ ବିଦ୍ୟାର ପ୍ରକୃତ ଉପଯୋଗ ହେଉଛି ଭଗବାନଙ୍କୁ ଜାଣିବା। ଭାଗବତ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ନାରଦମୁନି କଥା କହିଛନ୍ତି ଯେ ଇଦଂ ହି ପୁଂସ ତପସା ସୃତସ୍ୟ ବା ସୃଷ୍ଟସ୍ୟ ସୁକ୍ତସ୍ୟ ଚ ବୁଦ୍ଧିଦତ୍ତୟୋ ଅଭିଚ୍ୟୁତର୍ଥ କବି ବି ନିରୂପିତ ଯତ୍ ଉତ୍ତମ ଶ୍ଳୋକ ଗୁଣାନୁବର୍ଣ୍ଣନମ୍ ତୁମର ବିଦ୍ୟା ଅଛି ତୁମର ବହୁତ ଶକ୍ତି ରହିଛି ଏଇ ଶକ୍ତି ମାଧ୍ୟମରେ ତୁମେ ଭଗବାନଙ୍କର ଗୁଣଗାନ କର ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ତେଣୁ ଏ ଯେଉଁ ଆମେ କହୁଥିଲେ ଯେ ଏଇ ଯେଉଁ ଭଗବାନଙ୍କର ଶକ୍ତି ହେଉଛନ୍ତି ସରସ୍ୱତୀ ଦେବୀ ଭଗବାନ ଶକ୍ତି ଭଗବାନ କୃପା ଯଦି ଜଣେ ନ ପାଇବେ ଏଇଟା ବୁଝିପାରିବେ ନାହିଁ ଭଗବାନ କଥାକୁ ବୁଝିପାରିବେ ନାହିଁ ଚାରି କୁମାରଙ୍କ ଅବସ୍ଥା ସେଇଆ ହେଲା ଯେ ଭଗବାନ କ'ଣ କହିଲେ ଯଦିଓ ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର କିନ୍ତୁ ଭଗବାନ କୃପା ନକଲେ ମଧ୍ୟ ନକଲେ ସେମାନେ ପ୍ରକୃତ ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ ତେଣୁ ସେ ବୁଝିପାରିଲେ ନାହିଁ ପ୍ରକୃତରେ ଭଗବାନ ଆମେ ଯେଉଁ କଲୁ ଏଇଟା ଠିକ୍ କରୁଛୁ ନା ଭୁଲ କରୁଛୁ ବୁଝିପାରିଲେ ନାହିଁ ଭଗବାନଙ୍କର ଅଗାଧ ଜ୍ଞାନ ରହିଛି ସେ ଜ୍ଞାନରେ ବ୍ରହ୍ମା ତ ଉଠକୁ ହେଇଯାଇଗଲେ ବ୍ରହ୍ମା ବ୍ରହ୍ମା କ୍ଷମା ପ୍ରାର୍ଥନା କଲେ ବ୍ରହ୍ମାଙ୍କର ପୁତ୍ର କଥା କ'ଣ କହିବା ଚାରି କୁମାର ତେଣୁ ଚାରି କୁମାର ଯେତେବେଳେ ଭାଗବତ କଥା କହୁଛନ୍ତି ଭଗବାନ କୃପା ପ୍ରାପ୍ତ ହେଇଛନ୍ତି ସେଇଠି ଯେତେବେଳେ ଭାଗବତ କଥା କହୁଛନ୍ତି ହରିଦ୍ୱାରରେ ସେଠି ସବୁ ଭଗବାନ ସ୍ୱୟଂ ଯାଇ ପହଞ୍ଚନ୍ତି ସୁଖଦେବ ସ୍ୱାମୀ ପହଞ୍ଚନ୍ତି ଇନ୍ଦ୍ରଦେବ ଯାଇ ପହଞ୍ଚନ୍ତି ଏ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଭାଗବତ ମହାତ୍ମାରେ ସମସ୍ତେ ନୃତ୍ୟ କରୁଛନ୍ତି ମହାମନ୍ତ୍ର କୀର୍ତ୍ତନ କରି ଯେଉଁ ଭକ୍ତିଦେବୀ ଯିଏକି ତରୁଣୀ ଅବସ୍ଥାରେ ଥିଲେ କିନ୍ତୁ ତାଙ୍କର ପୁତ୍ର ଦୁଇ ଜଣ ଜ୍ଞାନ ଏବଂ ବୈରାଗ୍ୟ ଏ ଦୁଇ ଜଣ ବୃଦ୍ଧ ହୋଇଯାଇଥିଲେ କିନ୍ତୁ ଏ ଭାଗବତ ଶୁଣି ଜ୍ଞାନ ଏବଂ ବୈରାଗ୍ୟ ସେମାନେ ମଧ୍ୟ ତରୁଣ ହୋଇଗଲେ ଯୁବକ ହୋଇଗଲେ ଏବଂ ଭକ୍ତିଦେବୀ ମଧ୍ୟ ସେଠି ନୃତ୍ୟ କରୁଛନ୍ତି ସମସ୍ତେ ନୃତ୍ୟ କରୁଛନ୍ତି ସେହି ଅବସରରେ ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି ଯେ ସ୍ୱର୍ଗେ ସତ୍ୟେ ଚ କୈଳାସେ ବୈକୁଣ୍ଠେ ନାସ୍ତ୍ୟାଙ୍ଗରସ ଅତ୍ର ପିବନ୍ତୁ ସଦ୍ଭାଗ୍ୟା ମାମା ମୁଞ୍ଚନ୍ତୁ କରିଚିତ୍ ଯେତେବେଳେ ସୁଖଦେବ ଗୋସ୍ୱାମୀ ଭାଗବତଙ୍କ କଥା କହୁଥିଲେ ପରୀକ୍ଷିତ ମହାରାଜକୁ ଦେବତାମାନେ ଆସିଥିଲେ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ସେମାନେ ଅମୃତ କୁମ୍ଭକୁ ଆଣିକି ଆସିଥିଲେ ଗୁରୁଦେବ ଆପଣ ଏ ଅମୃତ କୁମ୍ଭକୁ ଦେଇଛନ୍ତି ପରୀକ୍ଷିତ ମହାରାଜଙ୍କୁ ସେ ସାପ ଦଂଶନ କଲେ ମଧ୍ୟ ତାଙ୍କର କିଛି ହେବ ନାହିଁ ଅମୃତ ପାନ କରିଦେଲେ ଆପଣ ଆମକୁ କୁହନ୍ତୁ ଭାଗବତ କଥା ତାଙ୍କୁ ବିଦା କରିଦେଇଥିଲେ ସୁଖଦେବ ଗୋସ୍ୱାମୀ ଅନ୍ୟ କୌଣସି ଉପଲବ୍ଧି ନାହିଁ ଅନ୍ୟ କୌଣସି ସାରେ ଏଇ ଭାଗବତ କଥା ଉପଲବ୍ଧି ନାହିଁ ସ୍ୱର୍ଗରେ ନାହିଁ ସତ୍ୟ ବ୍ରହ୍ମଲୋକରେ ନାହିଁ କୈଳାସେ ଶିବଲୋକରେ ନାହାନ୍ତି ଏବଂ ବୈକୁଣ୍ଠେ ନାସ୍ତେ ଏବଂ ରସ ବୈକୁଣ୍ଠରେ ମଧ୍ୟ ରସ ନାହିଁ ଯଦିଓ ଏଇଠି ବୈକୁଣ୍ଠରେ ଏ ଚାରି କୁମାର ଏ ରସକୁ ପ୍ରାପ୍ତ ହୋଇଛନ୍ତି ତୃପ୍ତି ହୋଇପାରୁନାହାନ୍ତି ଭଗବାନ କଥାରେ ବୈକୁଣ୍ଠ ନାସ୍ତେଙ୍ଗ ରସ ଅତ୍ର ପିବନ୍ତୁ ତତଃ ପିବନ୍ତୁ ସଦ୍ଭାଗ୍ୟା ଯେଉଁମାନେ ସଦ୍ଭାଗ୍ୟ ଯେଉଁମାନେ ପ୍ରକୃତ ଭାଗ୍ୟବାନ ସେମାନେ ଏଇଟାକୁ ପାନ କରନ୍ତୁ ଖାଲି ଶୁଣନ୍ତୁ ନାହିଁ ସେମାନେ ପାନ କରନ୍ତୁ କର୍ଣ୍ଣ ମାଧ୍ୟମରେ ପାନ କରନ୍ତୁ ମା ମା ମଞ୍ଚନ୍ତୁ କରିଛି ଏଇଟା କେବେଲେ ତ୍ୟାଗ କରନ୍ତୁ ନାହିଁ ଭାଗବତମ୍ ଏ ଭାଗବତ ମହାତ୍ମାରେ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ତେଣୁ ବ୍ରହ୍ମା କହୁଛନ୍ତି ଦେବତାମାନଙ୍କୁ ଯେ ଏଇଭଳି ଭାବରେ ଅଥ ତସ୍ୟ ଔଷଧୀ ଦେବୀ ସରସ୍ୱତୀ ଦେବୀଙ୍କର ଭଗବାନଙ୍କର ଜୁହାରୁ ଏ ସରସ୍ୱତୀ ଦେବୀ ଆସୁଛନ୍ତି କଥା ଆସୁଛି କଥା ହେଉଛି ଭଗବାନଙ୍କର ବାକ୍ ବାଣୀ ହେଉଛନ୍ତି ସରସ୍ୱତୀ ଦେବୀ ତେଣୁ ଋଷିକୁଲ୍ୟାଂ ସରସ୍ୱତୀ ନଦୀ ଭଳି ପ୍ରଭାବିତ ହେଉଛନ୍ତି ଭଗବାନ କଥା ତେଣୁ ନାସ୍ୱାଦ୍ୟ ମନୁଦଷ୍ଟାନାଂ ଇଏ ମନୁଦଷ୍ଟା ହୋଇଥିଲେ ବା କ୍ରୋଧିତ ହୋଇଯାଇଥିଲେ କିନ୍ତୁ ଆସ୍ୱାଦନ କରିକି ମଧ୍ୟ ସେ କେବଳ ତୃପ୍ତ ହୋଇପାରିଲେ ନାହିଁ ତେଷାମ ଆତ୍ମା ଅପି ଅତୃପ୍ୟତ ସେମାନେ ତୃପ୍ତି ପାଇପାରିଲେ ନାହିଁ ଭଗବାନ କ'ଣ କହିଲେ କ'ଣ ନାହିଁ ପ୍ରକୃତରେ ବି ସେମାନେ ବୁଝିପାରିଲେ ନାହିଁ ତାଙ୍କର ସନ୍ଦେହ ରହିଛି ଆ ପରେ ସବୁ ବର୍ଣ୍ଣନା କରାଯିବ ତେଣୁ ଯଦିଓ ଏ ଶ୍ଳୋକରେ ଭାବାର୍ଥ ନାହିଁ କିନ୍ତୁ କେହି ନଥିଲେ ତ ସେଥିପାଇଁ ମୁଁ ଭାବିଲି ଏଇ ଗୋଟିଏ ଶ୍ଳୋକ ଆଲୋଚନା କରିବା ତେଣୁ ଆସନ୍ତାକାଲି ଆ ପର ଶ୍ଳୋକରେ ଆମେ ଆଲୋଚନା କରିବା ପ୍ରଭୁପାଦ ମହାରାଜ ପରପଟ ଦେଇଛନ୍ତି ଆ ପର ଶ୍ଳୋକରେ ଆମର କଥା ବି ବିଶ୍ରାମ ଦେବା ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି ନିଦାୟୀ ଗୌର ପ୍ରମାନ